ভগবতে বাসুদেবায়।
ওম নমো ভগবতে বাসুদেবায়।
শ্রীমদ ভাগবতম দশম স্কন্ধ নবম অধ্যায় রামায়ণ শ্রবণ করুথিলে কিভাবে ভগবান শ্রীকৃষ্ণ সর্বতন্ত্র স্বতন্ত্র হয়ে মধ্যে ভক্তর বশ্যতা স্বীকার করেছেন। ভক্তর অধীন হয়েছেন, এতে তাঁর আনন্দ রয়েছে, আস্বাদন রয়েছে। ভক্ত অধীন রহি ভক্ত সহিত বিভিন্ন লীলা করিবা, বিশেষ করে বাৎসল্য রস, বাৎসল্য রস অত্যন্ত মধুর। যেমন বাৎসল্য রস র সাধক সেমানঙ্কর স্থিতি এক ভিন্ন স্থিতি, লালন করিবে, তাড়ন করিবে। যে বাৎসল্য রস সাধক যেমানে কৃষ্ণঙ্কু পুত্র রূপে দেখন্তি, সেমানে কৃষ্ণ ঠারু নিজকে বড় বলে ভাবন্তি। যেমনি নন্দ যশোদা সেমানে কৃষ্ণ ঠারু নিজকে বড় ভাবুলে, তাহলে পুয় ভাই কেমন দেখবে? আমার যে ভাবনা, আমার যে উপাস্য ভাবনা রয়েছে, আমার এই ঐশ্বর্য মিশ্রা জন সাধারণ নির্মল প্রেম প্রাপ্ত নহেলা পর্যন্ত সে যদি বি কৃষ্ণ পুত্র রূপে দেখুছে, কিন্তু কৃষ্ণ প্রতি তার ভয় রয়েছে। কৃষ্ণ যদি ভগবান, যেমন দেবকী বসুদেব সেমানকর ঐশ্বর্য ভাবনারে সেমানে কৃষ্ণ পুত্র রূপে দেখুলে, বিশুদ্ধ প্রেমরে, বিশুদ্ধ বাৎসল্য প্রেমরে, বিশুদ্ধ সখ্যরে, সেটা ঐশ্বর্য না। সেমানে কৃষ্ণ ঠারু নিজকে সখ্যরে সমান বলে জ্ঞান করন্তি, আও বাৎসল্যরে কৃষ্ণ ঠারু নিজকে বড় বলে ভাব। মাধুর্যরে এক অঙ্গ অভিন্ন, যেভাবে পতি আও পত্নী অর্ধাঙ্গিনী যেমন কুহযায়, সেভাবে মাধুর্য প্রেমরে সেয়া পূজ্যত্ব ভাবনা নথায়। বরং কৃষ্ণঙ্কু সেমানে লালন করন্তি, সে ভাবন্তি যে আমি যদি কৃষ্ণঙ্কর দায়িত্ব ন নেবু, কৃষ্ণ এই সংসারে রহিপারিবেনি, আমি ন খুঁইলে কৃষ্ণ খাইপারিবেনি, তাড়ন বি করন্তি, তাড়ন করন্তি। তাড়ন অর্থ ভর্ৎসনা করিবা, বাৎসল্য রস, সেটা আমি করিপারিবেনি। আমার বিশুদ্ধ প্রেম নাই। যদি কে জনে রাগানুগীয় ভক্তকে অনুকরণ করে, সেটা হইপারিবে না, এটা অনুকরণ জিনিস নয়। ভক্তি এক অনুকরণ, অনুকরণ করে তুমি ভক্তি করিপারিবেনি, সে লৌকিক ভক্তি হয়েছ। বহু লোককে দেখলে তোমার ভক্তি করার ইচ্ছা হব, বহু লোককে দেখলে তোমার একটা ভাব আসব, এসব লৌকিক। এতে ভাবটা অন্তর আসুনি, বহু লোককে দেখি অনুষ্ঠান করা ইচ্ছা হচ্ছে, বহু লোককে দেখলে তোমাকে কীর্তন করা ইচ্ছা হব, বহু লোককে দেখলে তোমার তোমার গোটে ভাবনা হৃদয়ে জাগ্রত হব, এটা উৎসাহ, এ প্রাথমিক অবস্থা। এই যে বাৎসল্য রস সখ্য রস যে অছি, বিশুদ্ধ সখ্য বিশুদ্ধ বাৎসল্য, অনুকরণ জিনিস, অনুকরণ করি তুমি বিশুদ্ধ ভক্তি প্রাপ্ত হয়েপারিবেনি। বিশুদ্ধ ভক্তি হৃদয়ে আবির্ভাব হবে, বহুত এটা হুয়ে সেমতি প্রথম অবস্থার গোটে উৎসাহ, উৎসাহে সে সেমতি ঠাকুর রাখি, মু এমতি ঠাকুর রাখি পূজা করলে লোক মতো বি প্রশংসা করে, ভগবানকে রক্ষিকি তার কিছু পাইবার আশা, উৎসাহময় ভক্তিরে সে সেমতি ভক্তি করছে, সে সেমতি ঠাকুর মন্দির গোটে করছে, ঘর করছে, বড়িয়া সুন্দর করছে, মু বি এমতি করি ভাল। সেতির নিজের গোটে বড় হওয়ার ভাবনা রয়েছে, প্রাথমিক অবস্থার এটা হুয়ে। কিন্তু বিশুদ্ধ জিনিস, যে বিশুদ্ধ শুদ্ধ বিশুদ্ধ ভক্তি, যে বাৎসল্য মাধুর্য রাগানুগ, যে এই সুত আবির্ভাব হয় ভাবস্তর পরে, ভাবস্থিতিকে নগলা পর্যন্ত এসব কিছু প্রকট হবেনি। এই বাৎসল্য রসর স্বভাব হল তাড়ন ভর্ৎসন, আপনাকে পাল্য জ্ঞান, কৃষ্ণে পালক জ্ঞান, কৃষ্ণ হচ্ছে পালক, মু পাড়িবি তাকে, আপনার পাল্য জ্ঞান, মু হচ্ছে পালক, মু হচ্ছে পোষিবি, ମୁଁ ଭୋଜନ ନଦେଲେ ମୁଁ କୃଷ୍ଣଙ୍କୁ ମେଣ୍ଟେନ୍ ନ କଲେ ବା କୃଷ୍ଣଙ୍କର ଦାୟିତ୍ୱ ନ ନେଲେ କୃଷ୍ଣ ଜଗତରେ ରହିପାରିବି। ଏଇଟା ହଉଛି ଆମର ଯେକୌଣସି ଗୋଟେ ଭକ୍ତ କୁହାଯାଏ ତୁମେ ଏମିତି ଭାବ, ଏଇଟା କଣ ହେଇପାରିବ କି କରିପାରିବ କି? ତୁ କାହାର ଭଗବାନ ଦେଖିଲେ ତ ପ୍ରଣାମ କରିବ। ସାଧକ ସ୍ତରରେ ସେସବୁ ସ୍ଥିତିକି ଯିବା, ସେ କେବଳ ଯେତେବେଳେ ମ୍ୟାନିଫେଷ୍ଟ ହବ ଭାବ ସ୍ତର ପରେ, ଯେତେବେଳେ ସେ ଭାବ ସ୍ୱଭାବଟା ଆସିବ ସେ ସ୍ତରରେ ବି ଦୁଇଟା ଜିନିଷ ଚାଲିଥିବ। ରାଗନିବେଶ ଯୋଉ ଭକ୍ତି ବା ଅନ୍ତର ଯୋଉ ମାଧୁର୍ଯ୍ୟ ବା ବାତ୍ସଲ୍ୟ ବା ସଖ୍ୟ ପ୍ରେମ, ବିଶୁଦ୍ଧ ସଖ୍ୟ ପ୍ରେମ ଯୋଉ ଉଦିତ ହବ, ବାହ୍ୟ ଅଙ୍ଗ ସବୁ ଚାଲିଥିବ, ଯେମିତି ପୂଜା ସେବା ପ୍ରଣାମ ସବୁ ଚାଲିଥିବ, ସେଟା ହଉଛି ଅନ୍ତରର ଭାବଟା। ଅନ୍ତର ସେଟା ସର୍ବସାଧାରଣ ପ୍ରକଟ ହେଇପାରିବନି। ତେଣୁ ଇଏ ଅତ୍ୟନ୍ତ ମହାପ୍ରଭୁ କହିଲେ ଅତ୍ୟନ୍ତ ମଧୁର ସମାନ, ଅମୃତ ସମାନ, ବାତ୍ସଲ୍ୟ ରସ ଏଇ ଅମୃତ ସମାନ। ବାତ୍ସଲ୍ୟ ସାଧକ ବହୁତ କମ, କୃଷ୍ଣଙ୍କୁ ସବୁବେଳେ ଛୋଟ ବାଳକ ରୂପରେ ଦେଖିବା ବହୁତ କମ। ତେଣୁ ଯଶୋଦାଙ୍କର ଏଇ ଯୋଉ ଚିନ୍ତା ଆମେ ଶୁଣୁଥିଲେ ଶ୍ରବଣ କରୁଥିଲେ ଗତକାଲି, ବଡ ପ୍ରେମରେ କୃଷ୍ଣ ଯେଭଳି ଆଉ ଚୋରି ନ କରନ୍ତି ପଚାରେ, ଆଉ ବୋଧ ହୁଏ ଦାସୀମାନେ ତାଙ୍କର ସେବାରେ କିଛି ଅବହେଳା କରୁଛନ୍ତି। ସେବାର ସେବାର ଯୋଉ ବୈଭବ ରହିଛି, ସେବାର ଯୋଉ ପରିପାଟି ରହିଛି, ଭଗବାନଙ୍କ ସେବାର ଯୋଉ ପରିପାଟି ରହିଛି, ବିଶାଳ ପରିପାଟି। ସବୁ ନିତ୍ୟ ସବୁବେଳେ ସେବା କରିବାକୁ ପଡିବ, ବିଭିନ୍ନ ସେବା ସେବକ ଆମର ତ ଆମେ ତ ସେତିକି ଆମର ସାମର୍ଥ୍ୟ ନାହିଁ। ସଖୀ ମଞ୍ଜରୀ ମାନେ କଣ ଖାଲି କଣ କୁହନ୍ତି ବିଡ଼ିଆ, ଯୋଉଟା ପାନ ବିଡ଼ିଆ ଭାଙ୍ଗିବା ପାଇଁ ସଖ୍ୟ ଅଛନ୍ତି, ସେ ଏଭଳି ସୁନ୍ଦର ଭାବରେ ସବୁ ସଜେଇଥିବେ ରାଧାଙ୍କ କୃଷ୍ଣଙ୍କର ପାଇଁ, ଜଳ ଆଣିବା ପାଇଁ ଅଛନ୍ତି, କୁଞ୍ଜ ସଜେଇବା ପାଇଁ ଅଛନ୍ତି, ଶଯ୍ୟା ସଜେଇବା ପାଇଁ ଅଛନ୍ତି, ଚନ୍ଦନ ଘୋରିବା ପାଇଁ ଅଛନ୍ତି, ବସ୍ତ୍ର ସବୁ ଆଭୂଷଣ ଆଭୂଷଣ ସବୁ ସଜେଇ ରଖି ତା ପାଇଁ ସବୁ ସଖ୍ୟ ମଞ୍ଜରୀ ମାନେ ଅଛନ୍ତି। ରାଜରାଜେଶ୍ୱର ଭଗବାନ କୃଷ୍ଣ ସେ ତାଙ୍କର ଯୋଉ ସେବାର ପରିପାଟି ରହିଛି ତାର ଦାୟିତ୍ୱ ନବା ବହୁତ ବଡ ପ୍ରେମର କଥା। ପ୍ରପତି ପ୍ରଭୁପାଦ ମହାରାଜ ତାଙ୍କର ଗୋଟେ କନ୍ଭରସେସନ କହୁଛନ୍ତି ସେ କଥା, ଯେତେବେଳେ ଡେଟି ୱର୍ସିପ୍ କରୁଛ ବା ବିଗ୍ରହ ସେବା କରୁଛ ସେତେବେଳେ କେବେ ହେଲେ ଷ୍ଟାଣ୍ଡାର୍ଡକୁ ମିନିମାଇଜ୍ କରନା। ବହୁତ ସବୁବେଳେ ପୁରା ସବୁବେଳେ କହୁଥିଲେ ପରିଷ୍କାର ପରିଚ୍ଛନ୍ନ, ସବୁବେଳେ ଯାହା ଭୋଗ ଲାଗିବ ଯାହା ସବୁ ଲାଗିବ ତ ମିନିମାଇଜ୍ କିଛି କରିବନି, ଚଳେଇ ଦେବା ଏମିତି କିଛି କରିବନି। ମନ୍ଦିର ସେଥିପାଇଁ ଯେତେବେଳେ ଗୋଟେ ଇସ୍କନ ସେଣ୍ଟର ଆରମ୍ଭ ହଉଛି ସେଠି ପୁରା ଷ୍ଟାଣ୍ଡାର୍ଡ ଏମିତି ଗାମଲି ଗାମଲି ଭଳିଆ ଚାଲିପାରିବନି। ପ୍ରଭୁପାଦଙ୍କର ଇଚ୍ଛା ଏଇଟା ଥିଲା। ତ ମନ୍ଦିର କରୁଛ ମାନେ ଭଗବାନଙ୍କୁ ସେଠି ରଖୁଛ ମାନେ ତୁମକୁ ସେଭଳି ପ୍ରେମ ଭକ୍ତି ଦେଇକି ସେବା କରିବାକୁ ପଡିବ, ତୁମକୁ କୌଣସି କମ୍ପ୍ରମାଇଜ୍ ତୁମେ କରିପାରିବନି, ତୁମେ ସେଠି କରିବାକୁ ପଡିବ। ସେଥିପାଇଁ ମନ୍ଦିର ଆମର ଯୋଉ ପ୍ରଭୁପାଦଙ୍କର ପଦାଙ୍କ ଅନୁସରଣ କରିକି ସେଥିପାଇଁ ନିୟମ କରାହେଇଛି, ଯିଏ ବି ମନ୍ଦିର କରିବେ ସେଠି ସେ ପରମିଶନ ଆଣିବେ, ଦେଖିବେ ତାଙ୍କ ଡେଟି ମିନିଷ୍ଟ୍ରି ଅଛନ୍ତି, ସେ ଆସିକି ଦେଖିବେ ତୁମର ଠିକ୍ କିଚେନ୍ ଅଛି କି ନାହିଁ, କେତେ ଜଣ ବ୍ରାହ୍ମଣ ଭକ୍ତ ଅଛନ୍ତି। ତା ତୁମେ ମନ୍ଦିର କଲେ ତାର ପୂଜା କରିବାକୁ କେହି ନଥିବେ, କେତେ ଜଣ ଏଠି ବ୍ରାହ୍ମଣ ଭକ୍ତ ଅଛନ୍ତି, କେତେ କଂଗ୍ରେସନାଲ ଡିବୁଟି ଅଛନ୍ତି, କିଚେନ୍ କେମିତି ଅଛି, ତୁମର ଇନକମ୍ କେତେ, ମନ୍ଦିର କେମିତି ଅଛି, ତାର ପରେ ଯାଇ ପରମିଶନ ଦେବ, ହଁ ଠିକ୍ ଅଛି ଟେମ୍ପଲ୍ ହେଇପାରିବ ଡେଟି ଇନଷ୍ଟଲ୍ ହେଇପାରିବ। ଥରେ ବିଗ୍ରହ ସେବା ବିଗ୍ରହ ଯେତେବେଳେ ପ୍ରତିଷ୍ଠା ହେଇଛି ତାକୁ ତାଙ୍କୁ ତାକୁ ତୁମେ ଅଧା ଛାଡ଼ ଦେଇକି ପଳେଇଯିବନି, କହିପାରିବନି ତ ହଁ ଯେ ଚଳେଇଯିବ, ଯେମିତି ସବୁ ବାହାର ମନ୍ଦିର ମାନଙ୍କ ରହୁ ସେମିତି ହେଇପାରିବନି, ସମୟ ହିସାବରେ ସେବା କରିବାକୁ ପଡିବ। ନିର୍ଦ୍ଦିଷ୍ଟ ସେବା ଯେଉଁ ଯେଉଁ ସମୟରେ ଯେଉଁ ଯେଉଁ ଆରତୀ ଯେମିତି ହୁଏ ସେମିତି ହବ। ୱାନ୍ସ ଟେମ୍ପଲ୍ ଷ୍ଟାଣ୍ଡାର୍ଡ ଯେତେବେଳେ ଗୋଟେ ମନ୍ଦିର ତୁମେ ତିଆରି କରିଦେଲ, ମନ୍ଦିର ଓପନିଂ ହେଇଗଲା, ସେତେବେଳେ ତୁମେ ଆଉ ବନ୍ଦ କରିପାରିବନି କିଛି, ଚଳେଇବାକୁ ପଡ଼େ ସବୁବେଳେ ସେମିତି। ପ୍ରଭୁ ଚାହୁଁଥିଲେ ଭଗବାନଙ୍କ ସେବାର ଯୋଉ ପରିପାଟି, ସେଥିପାଇଁ ସେବକମାନଙ୍କ ଭିତରେ ଜଣେ କଣ ରହିବ ଦାୟିତ୍ୱ, ସେ ସବୁବେଳେ ଦେଖିବ ସେବାର ପରିପାଟିଟା ଠିକ ସେ ହଉଛି କି ନାହିଁ। ଆଉ ଗୁରୁଙ୍କର ଯୋଉ ଗୁରୁ ଯୋଉ କାର୍ଯ୍ୟ ତାଙ୍କର କିଛି ତାଙ୍କର କାର୍ଯ୍ୟ ହେଲା ଏଇଟା, ସେଥିପାଇଁ ସେ ଲେଖିଲେ କଣ ଶ୍ରୀବିଗ୍ରହ ଆରାଧନା ନିତ୍ୟ ନାନା ଶ୍ରୀଙ୍ଗାର ତନ ମନ୍ଦିର ଅର୍ଚ୍ଚନା ଯୁକ୍ତା, ତାଙ୍କ ଆମର ଏଇଟା ସେ ପରିପାଟି ଯୁକ୍ତ ସମସ୍ତଙ୍କୁ ନିଯୁକ୍ତ କରି ଦେଖିବି ଭଗବାନଙ୍କ ସେବାରେ ଇଏ କେମିତି ଯୁକ୍ତ ହେଉଛନ୍ତି। ବିଗ୍ରହ ସେବା, ଆରାଧନା, ନିତ୍ୟ ନାନ ଯେତେ ପ୍ରକାର ରହିଲା, ସବୁ ମନ୍ଦିର ଯାହା କିଛି କରେ ସବୁ ଅର୍ଚ୍ଚନ, ସବୁ ଭଗବାନ ଭଗବତ କେନ୍ଦ୍ରିକ ଜିନିଷ, ସବୁ ସମସ୍ତ ସହିତ ସବୁ ଜଡିତ ଅଛି ନା। ଜଣେ ଯଦି ଗ୍ରନ୍ଥ ପ୍ରଚାର କରିବାକୁ ନ ଯିବ, ଲୋକଙ୍କ ସହିତ ପରିଚୟ ନ କରିବ, ଅର୍ଥ ନ ଆସିବ, ତାହେଲେ ଭଗବାନ ସେବା କେମିତି ହବ? ସେଟା ବି ଅର୍ଚ୍ଚନ। ମାନେ ଯଦି ଇଣ୍ଡାଇରେକ୍ଟ ଦେଖାଯାଏ, ସେ ବି ଭଗବାନଙ୍କର ବିଗ୍ରହ ସେବା ସହିତ, ମନ୍ଦିର ସବୁ ସେବା ହିଁ ସମାନ। ସେଥିପାଇଁ ଜଣେ ଯଦି ଗୋଟେ ବଗିଚାରେ ଗୋଟେ ଫୁଲ ନ ଲାଗିବ, ଭଗବାନ ଫୁଲ ଆଣିବା ପାଇଁ କଣ ହବ? ତୁମକୁ ଗୋଟେ ଯିବାକୁ ପଡିବ, ତାହେଲେ କେତେ ସମୟ ନଷ୍ଟ ହେଲା? ଫୁଲ କେନ୍ଦ୍ର ମିଳିବନି, ଲୋକ ଦେଖୁ ନା ସେ ଯୋଉ କଣ ଆସିବ, ଯୋଉ କୁମାର ପୂର୍ଣ୍ଣିମା, ଏବେ ଗୋଟେ ଗୋଟେ ବ୍ରତ, ହଁ ଭାଲୁ ପୁଣି ଆସିବ, ଚୋରି କରି ସବୁ ନେଇଯିବି, ଫୁଲ ମିଳିବନି। ସବୁ ସେବା ସହିତ ଯୁକ୍ତ ରହିଛି, ସେବାର ପରିପାଟି। ଆଉ ଗୁରୁଙ୍କର କାର୍ଯ୍ୟ ଏତିକି, ସେ ଯଶୋଦା ମାତାଙ୍କର ରିପ୍ରେଜେଣ୍ଟିଭ ଭଳିଆ, ପ୍ରତିନିଧି ଭଳିଆ, ରାଧାରାଣୀଙ୍କର ପ୍ରତିନିଧି ଭଳିଆ, ସେ ଦେଖିବେ ଯେ ସଖୀ ମଞ୍ଜରୀ ବା ସମସ୍ତେ ସେବାର ସେବାରେ ନିଯୁକ୍ତ ଅଛନ୍ତି କି ନା, ଆଉ ଭଗବାନଙ୍କ ପ୍ରୀତିପୂର୍ଣ୍ଣ ସେବା କରୁଛନ୍ତି କି ନା। କାରଣ ଆମେ ସେବକ ନା, ଆମର ପ୍ରୀତିରେ ଯେ ଭଗବାନଙ୍କ ପ୍ରତି ବଢିବ, ଯଦି ଆମେ ସରଳ ଚିତ୍ତରେ ପ୍ରେମପୂର୍ଣ୍ଣ ସେବାଟା କରିବା, ପ୍ରୀତି ଆସିବ। ବହୁତ ଜ୍ଞାନୀ ସଂସାରରେ ବହୁତ ବଡ଼ ବଡ଼ ଜ୍ଞାନୀ ଜ୍ଞାନୀ ଲୋକ ଅଛନ୍ତି, ବହୁତ କିଛି ଜାଣିଛନ୍ତି। ଏମିତି କେବେ ଭାବିବା ଉଚିତ ଯେ ଆମେ ଭକ୍ତି ବିଷୟରେ ଜାଣିଛେ, ଅନ୍ୟମାନେ ଜାଣନ୍ତିନି, ଜାଣିଛନ୍ତି, କିନ୍ତୁ ଯେହେତୁ ସେବାର ସୁଯୋଗ ସେମାନେ ପ୍ରାପ୍ତ ହେଇପାରୁନାହାନ୍ତି, ସେଥିପାଇଁ ତାଙ୍କର ସମ୍ବନ୍ଧ କୃଷ୍ଣ ସମ୍ବନ୍ଧଟା ହେଇପାରେ, କେବେ ହେଇପାରିବେ? ଯେମିତି ଯେମିତି ବସିଛ ଏସି କାର, ଏସି ଟ୍ରେନ୍ରେ ବା ଫ୍ଲାଇଟ୍ରେ ବସିଛ, ସେ ତିନିଟା ସିଟ୍ ଭିତରେ ସେ ଗୋଟେ ଲୋକ ପାଖରେ ବସିଛ, ତୁମେ ଗୋଟେ ବସିଥିବ, ତୁମେ ତିନି ଜଣ ବସିଥିବ, 2 ଘଣ୍ଟା, 4 ଘଣ୍ଟା, 10 ଘଣ୍ଟା, 12 ଘଣ୍ଟା ଯୋଉ ଫ୍ଲାଇଟ୍ରେ ଆମେ ସବୁ ଯାଉ, ପଦେ କଥା ବି ଆମେ କହୁନା ତାଙ୍କ ସହିତ କିଛି, ସିଏ ସିନା ତୁମେ ତାଙ୍କ ସହ ରିଲେସନସିପ୍ ରଖିବାକୁ ଗଲେ, ତୁମେ କ'ଣ ଗୋଟେ ସମ୍ବନ୍ଧ ରଖିବାକୁ ଗଲେ, କିଛି ଗୋଟେ ସେବା ସେଇଠି କହିବେ, କ'ଣ ନବ କି ପାଣି ଗ୍ଲାସ ନବ, ତାପରେ ଆପଣ କୋଉଠି ଆସିବେ, ତାପରେ ସେ ଆପଣ ତ ପଚାରିବେ ନା, ସେଠି କିଛି କହୁନି, ତାର ବସୁଛି, ଆପଣ କିଛି କହିବେନି, ବସିବେ। ଟ୍ରେନ୍ରେ ଯେମିତି ଯାଉଛନ୍ତି, ସେ ତା ସିଟ୍ରେ ବସିବ, ତୁମେ ତୁମ ସିଟ୍ରେ ବସିବ, ତୁମେ ତ ଖାଉଛ ତ ପଚାରୁଛ ଟିକେ ନୁହଁ ନା, ତାପରେ ସେ ପଚାରିବେ ତୁମ ଘର କୋଉଠି, କୋଉଠି କ'ଣ। ଯେତେବେଳେ ସମ୍ବନ୍ଧ ଗୋଟେ ଆସୁଛି, ଆଗେ ସେବାରୁ ଆସୁଛି, ଏମିତି ଜ୍ଞାନର ନାହିଁ। ବହୁତ ଜ୍ଞାନୀ ଅଛନ୍ତି, ବହୁତ ପ୍ରବଚକ ଅଛନ୍ତି, ସେଥିରେ ସେଟା ନାହିଁ, ସେଟା ସବୁ ଡ୍ରାଏ ଜିନିଷ, ସେଟା ଡ୍ରାଏ, ସେଟା ଶୁଷ୍କ ଜିନିଷ, ତାଙ୍କ ହୃଦୟରେ ରସ ନାହିଁ, ସେ କିଛି ନଲେଜ କିଛି ଜ୍ଞାନ ଲାଭ କରିଛନ୍ତି, କିଛି ସମ୍ବନ୍ଧ ଜ୍ଞାନ ତାଙ୍କର ନାହିଁ। ସେ ଯାହା କହୁଛନ୍ତି ସେ ହୃଦୟରେ, ସେଇ ସମ୍ବନ୍ଧରେ ତାଙ୍କର ଦୃଢ଼ୀଭୂତ ହେଇନି। ସମ୍ବନ୍ଧରେ ଗୋଟେ ରସ ଦିଏ ନା, ଆଉ ବହୁତ ଝିଅ ଗୋଟେ ପୁଅ ଦେଖୁଛି, ବହୁତ ଝିଅ ସେ ପୁଅ ଦେଖିବ, ବା ଗୋଟେ ଝିଅଟା ଗୋଟେ ବହୁତ ପୁଅକୁ ଦେଖିବ, ରାସ୍ତାରେ ଯାଉଛନ୍ତି, ବଜାରରେ ଯାଉଛନ୍ତି, ସେ ସବୁ ଦେଖିବ, ସେ କାହା ମନ ଭିତରେ ନିଜର କରିପାରିବ? ସମସ୍ତେ ତୁମେ ଏଇ ଝିଅଟା ଭଲ, ବା ସେ କହିବ ଏଇ ପୁଅଟା ଭଲ, ସେ ନିଜର କିଛି କରିପାରିବନି, କାହିଁକି ତାର ସମ୍ବନ୍ଧ କିଛି ନାହିଁ, ତୁ ଦେଖିବା ପାଇଁ କେବଳ ଭଲ ଲାଗେ, ସେ କେବଳ ଦେଖିବା ପାଇଁ ତାକୁ ଭଲ ଲାଗେ, ତା ସମ୍ବନ୍ଧ ନାହିଁ ନା, ସେ ଭାବିଲେ ତ ମନ ଭିତରେ ଭାବିଲେ ବି କିଛି କରିପାରିବନି। ଭକ୍ତିଟା ସେଇଭଳି, ଜଣେ ବହୁତ କିଛି ଜାଣିଥାଉ, ବହୁତ କିଛି କରିଥାଉ, ତାର ଯଦି ପର୍ଟିକୁଲାର ସେବାର ସୁଯୋଗ ପାଇ, ତାର ଯଦି ସମ୍ବନ୍ଧ ନାହିଁ ଗୁରୁକୃଷ୍ଣଙ୍କ ସହିତ, ସେ ସବୁ ଖାଲି ତାର ମାନସିକ ସୁପ୍ରବଣତା, ମାନସିକ ପ୍ରବଣତା, ସେଥିପାଇଁ ସେବାରେ ନିଯୁକ୍ତି କରାଯାଏ। ଭଗବତ ସେବାରେ, ପ୍ରୀତିପୂର୍ଣ୍ଣ ସେବାରେ ଦଳେ ଆଚାର୍ଯ୍ୟମାନଙ୍କର ଆନୁଗତ୍ୟରେ ଆମମାନେ ଯେଉଁ ସେବା କରୁଛେ, ତାଙ୍କର ବିଗ୍ରହ ଆରାଧନା କରୁଛେ, କାଳରେ ଏହା ହିଁ କରୁଥିଲେ, ସେଥିପାଇଁ ଅତି ଶୀଘ୍ର ଡେଭଲପ୍ଡ ହେଇଯାଉଥିଲା ସେମାନଙ୍କର ସମ୍ବନ୍ଧ ଜ୍ଞାନ। ତେଣୁ ଋଷିମୁନିଙ୍କ ଆଶ୍ରମରେ ରହୁଥିଲେ ଶିଷ୍ୟମାନେ, କ'ଣ କରୁଥିଲେ ପୂର୍ବ କାଳରେ? ଋଷିମୁନିଙ୍କ ଆଶ୍ରମରେ ରହୁଥିଲେ ସେମାନେ କ'ଣ କରୁଥିଲେ? ଆଉ କିଛି ସେକେଣ୍ଡ କିଛି କିଛି ଜିନିଷ ନଥିଲା ହିଁ ସେତେବେଳେ। ଯୋଗୀମାନଙ୍କ ଆଶ୍ରମ ଯିଏ ରହୁଥିଲେ ସେ କ'ଣ କରୁଥିଲେ? ଧ୍ୟାନ କରୁଥିଲେ। ଭକ୍ତି ଯୋଗୀମାନଙ୍କ ଆଶ୍ରମ ଯେଉଁମାନେ ରହୁଥିଲେ ସେମାନେ କ'ଣ କରୁଥିଲେ? ଆଉ କିଛି ନଥିଲା ହିଁ ସେତେବେଳେ। ସେ ଜଳ ଆଣୁଥିଲେ, ଫୁଲ ଗଛ ଲଗାଉଥିଲେ, ସେ ସହିତ ସବୁ ଆଶ୍ରମ କୁଟୀର ବନାଉଥିଲେ, ଏ ଯୋଉ ଲବକୁଶ ଆଶ୍ରମ ସବୁ ରହିଥିଲେ, ବାଲ୍ମୀକି ଆଶ୍ରମ ରହିଥିଲେ, କ'ଣ କରୁଥିଲେ ସେମାନେ? ଦେଖ ତୁମ ଆଶ୍ରମ ଜୀବନ କ'ଣ ଥିଲା। ସେବା ଦ୍ୱାରା ଗୁରୁ ପ୍ରସନ୍ନ ହେଇକି ତାଙ୍କୁ ସବୁ ଦିବ୍ୟ ଜ୍ଞାନ ଦେଇଦେଉଥିଲେ, ଆଉ ତାଙ୍କର ବି ସମ୍ବନ୍ଧ ଜ୍ଞାନଟା ଭଗବାନ ପ୍ରତି ବଢ଼ୁଥିଲା, ନା ସେ କରୁଛନ୍ତି ନା ଜଣଙ୍କ ପାଇଁ। ସେବାର ପରିପାଟିର ଦାୟିତ୍ୱ ନେବାକୁ ପଡେ, ଗୁରୁଗିରି ଆଉ କିଛି ନୁହେଁ। ଗୁରୁଗିରିଟା ନୁହେଁ ଜଣଙ୍କୁ କଣ୍ଟ୍ରୋଲ କରିବ, ଗୁରୁଗିରିର ଅର୍ଥ ନୁହେଁ ଯେ ତୁମେ ଗୁରୁ ହେଇଛ ମାନେ ତୁମେ ତାଙ୍କର ଅର୍ଥ ଆଣିବ, ବା ତାଙ୍କୁ କଣ୍ଟ୍ରୋଲ କରିବ, ତାଙ୍କୁ ପ୍ରିଡୋମିନେଟ୍ କରିବ, ତାଙ୍କୁ ଗୋଟେ ଅଧୀନସ୍ଥ କରି ରଖିବ, ଗୁରୁଗିରି କାର୍ଯ୍ୟ ହେଉଛି ଏଇଟା। ଜୀବକୁ ଭଗବତ ସେବାରେ ଲଗେଇ ତାର ସମ୍ବନ୍ଧ ଜ୍ଞାନ ଦେଇ ଜୀବଟା କେମିତି କୃତାର୍ଥ ହବ, ଆଉ ଭଗବାନଙ୍କର ନୀତିବିଧାନଟା କେମିତି ହବ, ଏଇଟା ହିଁ କାମ, ଆଉ କିଛି କାମ ନାହିଁ। ସେଟା ତାଙ୍କ ରେସ୍ପନ୍ସିବିଲିଟି ସେ କରେ। ଯୁକ୍ତାଶ୍ରୀ ଭକ୍ତାଶ୍ଚ ନିୟୋଜିତୁ, ଭକ୍ତଙ୍କୁ ମୁଁ ନିଯୁକ୍ତି କରିବି ସେବାରେ। ଜୀବର ସେବା ବିନା ହିଁ ସମ୍ବନ୍ଧ ଜ୍ଞାନ କେବେ ଆସିବନି, ତାର କଲ୍ୟାଣ ବି କେବେ ହେଇପାରିବନି, ସେ ନିଜର ବୋଲି କେବେ ଭଗବାନ କରିପାରିବନି। ଜ୍ଞାନୀ ବହୁତ ଜାଣିଛି, ଏପରି ଜଣେ ଭକ୍ତ ବି ଚେଷ୍ଟା କରୁ, ସେ ବହୁତ କିଛି ପଢ଼ାଶୁଣା କରି ବହୁତ କିଛି କରୁ, ସେ ଭଗବାନ ତାର ନିତ୍ୟ ନିଜର ବୋଲି ଲାଗିବେନି। ସେ କହୁଥିବ ସେ କୃଷ୍ଣଙ୍କ ବିଷୟରେ, ତାର ନିଜର ବୋଲି କିଛି ଲାଗିବନି, ତାର କିଛି ଅସୁବିଧା ହେଲା ମାନେ ସେ କୃଷ୍ଣଙ୍କୁ ବି ଛାଡ଼ିଦେବ, ନିଜର କରିପାରିବନି। ବୈଦିକ ପ୍ରଥା ରହିଛି ନା, ବୈଦିକ ନିୟମ କିଛି ରହିଛି, ସେଟା ଆଡଜଷ୍ଟମେଣ୍ଟ କିଛି କରିବା, ଭକ୍ତିରେ କିଛି ଆଡଜଷ୍ଟମେଣ୍ଟ ମାନେ ହିଁ ପ୍ରୋବ୍ଲେମ କିଛି ତିଆରି ହେବ। ଆଚାର୍ଯ୍ୟମାନଙ୍କ ପ୍ରିନ୍ସିପାଲ ହିସାବରେ ବୁଝିବାକୁ ପଡ଼ୁଛି, ସେମାନେ ଯଶୋଦା ମାତା ସେବାର ପରିପାଟାକୁ ଦେଖୁଛନ୍ତି ଯେ ଏତେ ଦେଶ ଦାସଦାସୀ ଥାଇକି କୃଷ୍ଣ ଚୋରି କରିବାର କାରଣ ଏଇଟା ହେଇପାରେ ଯେ ଯଶୋଦା ଠିକ ସେ ଦାସଦାସୀ ମାନେ ଦଧି ମନ୍ଥନ କରୁନାହାନ୍ତି, ଦୁଗ୍ଧ ଆବର୍ତ୍ତନ କରୁନାହାନ୍ତି, ଦହି ଠିକ ସେ ବସାଉନାହାନ୍ତି, ମାଖନ ଠିକ ସେ ବାହାର କରିପାରୁନାହାନ୍ତି, ନହେଲେ କାହିଁକି କୃଷ୍ଣ ଚୋରି କରିବା ପାଇଁ ଯିବେ। ଏଇଟା ଗୋଟେ ଛୋଟ ଜିନିଷ ନା, ତାହେଲେ କେତେଦିନ ସେ ଚିନ୍ତା କରିଥିବେ ଯଶୋଦା, ତୁମେ ଚିନ୍ତା ତୁମେ ଲୀଳା ଶୁଣିଥିବ, ଯଶୋଦା କେତେଦିନ ଏଇଟା ଚିନ୍ତା କରିଥିବେ ମୋ ପୁଅ କାହିଁକି ଚୋରି କରୁଛି। ଆଚ୍ଛା ମାଖନ ଚୋରି କରୁଛି କଣ ମୋ ଘର ମାଖନଟା ବାସି କି, ସେ ଚିନ୍ତା କରୁଥିବେ ନା, ଯେ କୃଷ୍ଣ ମାଖନ ପ୍ରିୟ ତାଙ୍କ ଘରେ ମାଖନ ଖାଉଛନ୍ତି, ମୋ ଘରେ ଏତେ ପୁଣି ସୁଗନ୍ଧ ତୃଣଚାରିଣୀ ଗାଭୀମାନେ ଅଛନ୍ତି, ଛେମଳି ଧବଳି ଏସବୁ ଅଛନ୍ତି, ଏମାନଙ୍କର ମାଖନକୁ ଛାଡ଼ିକି କୃଷ୍ଣ ତାଙ୍କର ସାଧାରଣ ଗାଭୀର ମାଖନ କେମିତି ଖାଉଛନ୍ତି, ତାହେଲେ ସେ କେତେ ତଳେ ଜମା କରିଥିବେ। ତାପରେ ସେ ନିର୍ଯାସ ବାହାର କଲେ ନା ମୁଁ ଏତେ ନିଜେ କରିବାକୁ ପଡ଼ିବ ନା, ସେମିତି ଖାଲି ହଠାତ୍ ମୁଁ କହିଦେଲେ ମୁଁ ଏଟା କରିବି ନିଜେ ବୋଲି ନାଇଁ, ଦେଖିବେ ସେବାର ଅବହେଳା ହଉଛି, ସେଠି ନିଜେ କରିବାକୁ ପଡ଼ିବ, ଭଗବାନଙ୍କ ସେବା ଆଉ ନିଜେ କରିବାକୁ ପଡ଼ିବ। ଏଇଟା ତ ଗୋଟେ କ'ଣ କୁହାଯାଏ ଅଫିସ ନୁହେଁ, କିମ୍ବା ଅଫିସରେ ଜଣେ ଷ୍ଟାଫ କିଛି କରୁନି ତାକୁ ପନିସମେଣ୍ଟ ଦେବ, ତାକୁ ଟ୍ରାନ୍ସଫର କରିଦେବ, ତାକୁ କ'ଣ କରିଦେବ, ଏଠି ତ କାହାକୁ ଗୋଟେ ଜବରଦସ୍ତି, ସେବାଟା ଗୋଟେ ଜବରଦସ୍ତି ହୁଏ, ଗୋଟେ ଜୀବକୁ ଜବରଦସ୍ତି କରି କିଛି ଭକ୍ତକୁ ସେବା କରିଯାଆନ୍ତି, ହେଲେ ସେବାରେ ଯିବନି, ସେବାଟା ଗୋଟେ ପ୍ରୀତିପୂର୍ଣ୍ଣ ଜିନିଷ, ସେଠି ଭଗବାନ ଗ୍ରହଣ କରନ୍ତି। ଆଉ ଜଣେ କର୍ତ୍ତବ୍ୟ ଦୃଷ୍ଟିରୁ ହଁ ମନ୍ଦିର ରହୁଛି ବା ଗୋଟେ ଭକ୍ତ ହେଇଛି ମୋତେ କିଛି କରିବାକୁ ପଡ଼ିବ, ସେ କରିଦେଉଛି, ସେଟା ତାର ଗୋଟେ ଡ୍ୟୁଟିରେ ଦେଉଛି, ହଁ କିଛି ମନ୍ଦିର ଯେହେତୁ ରହି କର୍ମ କିଛି କରୁଛି ସେଟା ପୁଣ୍ୟ ପାଏ, ଭକ୍ତିର ଫଳ ତାକୁ ମିଳିଦେଉଛି, ଏଟା ଷ୍ଟ୍ରେଟ ସିଧାସଳ କଥାଟା। ତୁମର ଯଦି ଶ୍ରଦ୍ଧା ପ୍ରୀତି ନାହିଁ, ତୁମେ ଯାହା ସେବାଟା କରୁଛ କାହିଁ, ତୁମେ ଯେହେତୁ କାହିଁ କରୁଛ, କର୍ତ୍ତବ୍ୟ ବୋଧରେ କରୁଛ, ଯେହେତୁ ମୁଁ ମନ୍ଦିରରେ ରହିଛି ମୋତେ ପ୍ରେସିଡେଣ୍ଟ ରଖିବ କେମିତି, ବାହାର କରିଦେବ, ମୁଁ କିଛି କର୍ମ କରିବି, ସେ ଘଣ୍ଟେ ହେଇଗଲେ 10 ମିନିଟ୍ ମୁଁ ଅଧିକା କରିବି, ତାହେଲେ ମୋର ସରିଲା, ଏଇଟା ଅଫିସ ଟାଇମ୍ ଅଫିସ ବେଳେ, ମୁଁ କାହିଁକି ଅଧିକା କରିବି, ତାହେଲେ ତୁମେ କେଉଁ ହିସାବରେ କରୁଛ, ମନ୍ଦିର ରହୁଛ ବୋଲି ଡ୍ୟୁଟି ଭଳିଆ କରୁଛ, ତାହେଲେ ତୁମକୁ କେଉଁଥିରେ କେଉଁ ଫଳ ମିଳିବ, ଡ୍ୟୁଟିର ପେମେଣ୍ଟଟା ଯେମିତି ମିଳେ ସେମିତି ମିଳେ, ତୁମେ ପୁଣ୍ୟ ମିଳିବ, କାରଣ ତୁମେ ମନ୍ଦିରରେ ଯାହା ବେଳେ ଫୁଲ ତୋଳୁଛ, ଯାହା ବେଳେ ମନ୍ଦିର ଭିତରେ ରହି କରୁଛ, ପୁଣ୍ୟ ମିଳିବ, ଭକ୍ତି ନୁହେଁ, ଭକ୍ତି କେବେ ମିଳିବ, ଭକ୍ତି ହେଉଛି କେବଳ ଭଗବାନଙ୍କ ପ୍ରସନ୍ନତାରେ ମିଳେ, ଭଗବାନଙ୍କର ପ୍ରସନ୍ନତାରେ ମିଳେ। ଯେମିତି ଗୋଟେ ଧନୀ ଲୋକ ଅଛି, ତୁମେ ତା ପାଇଁ ବହୁତ କିଛି କର୍ମ କଲ, ବହୁତ କିଛି କର୍ମ କଲେ, ସେ କ'ଣ କରିପାରିବ, ସେ ଲକ୍ଷେ ଦେଇପାରିବ ନା 5 ଲକ୍ଷ ଦେଇପାରିବ ନା 1 କୋଟି ଦେଇପାରିବ, କିନ୍ତୁ ନିଜକୁ ଦେଇପାରିବ, ସେ ନିଜକୁ ସ୍ତ୍ରୀକୁ ଦେବ, ତା ସ୍ତ୍ରୀକୁ ନିଜର କରିଦେବ, ପୁତ୍ରକୁ ନିଜର କରିଦେବ, ତୁମେ ତାର ଯେତେ ସେବା କଲେ ବି ଚାକିରିକୁ କ'ଣ ସେ ନିଜର କହିବେ କରିଦେବ, ତାକୁ ପେମେଣ୍ଟ ଦେବ, ଭଗବାନ ସେଭଳି ଭଗବାନଙ୍କୁ ଯେଉଁମାନେ ନିଜର କରିବେ ସେମାନେ ଆଉ କର୍ତ୍ତବ୍ୟ ବୋଧରେ କିଛି କରାଯିବନି, ପ୍ରୀତିପୂର୍ଣ୍ଣ ଜିନିଷ। ଯଶୋଦା ଯେ ନିଜେ କରୁଛନ୍ତି କାହିଁକି, ସେ ଦେଖୁଛନ୍ତି କାହାର ବାଧା ହଉଛି, କୃଷ୍ଣଙ୍କ ସୁଖରେ ବାଧା ହଉଛି, ବୋଧ ହୁଏ କୃଷ୍ଣ ଠିକ ସେ ମାଖନ ବାସି ମାଖନ କରିଦେଉଛନ୍ତି, କିମ୍ବା ମାଖନରେ ଅଧିକା କ'ଣ ସେଟା ଦହି ପକେଇଦେଲେ କ'ଣ ହଉଛି, ଶୀଘ୍ର ଆମ୍ବିଳା ହେଇଯାଉଛି, କିମ୍ବା ମାଖନରେ ମିଶ୍ରୀ ମିଶାଉନାହାନ୍ତି, ଯଶୋଦା ବହୁତ ତର୍ଜମା କରୁଛନ୍ତି, ବହୁତ ତର୍ଜମା କରୁଛନ୍ତି, ଏଇଟା କୃଷ୍ଣଙ୍କର ନା, କୃଷ୍ଣଙ୍କ ସେବା ସହିତ ଯୁକ୍ତ ଅଛି ନା, ନିଜ ଲାଇଫରେ ଯାହା ହଉଛି ଆମେ ତାକୁ ଆଡଜଷ୍ଟମେଣ୍ଟ କରିବା, କୃଷ୍ଣ ସହିତ କ'ଣ ଆଡଜଷ୍ଟମେଣ୍ଟ କରାଯାଏ ତାଙ୍କ ସେବାରେ, କାରଣ ଆମର କେତେଟା ଜିନିଷକୁ ଆମେ କେବେ ହେଲେ କମେଇ ପାରିବା ନାହିଁ, ଆମର କେତେଟା ଜିନିଷ ଆମେ କେବେ କମେଇ ପାରିବାନି, ଭୋଜନ ସହିତ ଦିନେ ଆଡଜଷ୍ଟମେଣ୍ଟ କରିବ, ଦୁଇ ଦିନ ଆଡଜଷ୍ଟମେଣ୍ଟ କରିବ, ଯଦି ଯଦି ଅଲଣା ଲୁଣିଆ ଅଳଣା ଲୁଣିଆ ଦିନେ ଦୁଇ ଦିନ ହେଲା, ତୃତୀୟ ଦିନ କ'ଣ କରିବ ତୁମେ? ତୁମ ନାମ ନିଜେ ରୋଷେଇ କରି ଖାଇବ, ମୁଁ ଗୋଟେ ଖାଇପାରିବି? ଆମର କେତେଟା ଜିନିଷକୁ ଆମେ ଆଡଜଷ୍ଟମେଣ୍ଟ କରିପାରିବାନି। ତୁ ଗୋଟେ ଜାଗାରେ ଶୋଇପାରୁନୁ, ଏ ଘର ଗୋଟେ ରୁମ୍ରେ ଶୋଇପାରୁନୁ, ଗୋଟେ ଦିନ ଦୁଇ ଦିନ ତିନି ଦିନ ଭିତରେ କ'ଣ କର? ମୁଁ ରୁମ୍ରେ ରହିବିନି। ଆମର ଜିନିଷ ଗୁଡ଼ା କେତେ ଆଡଜଷ୍ଟମେଣ୍ଟ ଆମେ ଆମେ କରିପାରୁନେ ନା କୃଷ୍ଣଙ୍କ ସେବାରେ? ଯଦି ଆମେ ଆଡଜଷ୍ଟମେଣ୍ଟ ଶିଖିଯିବା, ତାହେଲେ ଆମେ କ'ଣ କରିବା? ଏମିତି ଆଡଜଷ୍ଟମେଣ୍ଟ କରିବା ଶେଷକୁ, ଯେମିତି ଯୋଉ କର୍ମକାଣ୍ଡ ହେଇଗଲା, କର୍ମକାଣ୍ଡ ହେଇଗଲା ନା, ସକାଳ ଯାଇକି ସେ ଲଗେଇବେ କ'ଣ, ସେ ମିଶ୍ରୀ ନକୁଳ ଦାନା ଲଗେଇଦେବେ, ଠାକୁର 12 ମଧ୍ୟ ଉପାସ ରହିବେ, କିନ୍ତୁ ସେ ତାଙ୍କର ଚା ଫା ବିସ୍କୁଟ ଫିସ୍କୁଟ ଖାଇକି ଜଳଖିଆ ଖାଇକି ବାସ ଆସିବେ। ଏ କର୍ମକାଣ୍ଡକୁ ଚାଲିଯିବ, ଭଗବାନ କୃଷ୍ଣଙ୍କ ସେବାର ସହିତ ଯେତେବେଳେ କମ୍ପ୍ରମାଇଜ ହେଇଯିବ, ତୁମେ ଯେତେ ପ୍ରକାର ଫିଲୋସଫି, ଯେତେ ପ୍ରକାର ଅନୁଷ୍ଠାନ, ଯାହା ସବୁ ପାଠ ପ୍ରବଚନ ଯାହା ସବୁ ରଖିଛ, ସେଇଟା ସବୁ କର୍ମକାଣ୍ଡ ଆଡ଼କୁ ଲିଡ୍ କଲା। କର୍ମକାଣ୍ଡରେ କ'ଣ, କେବଳ ଅନୁଷ୍ଠାନଟା ହଉଛି ପ୍ରଧାନ, ସେଠି ପ୍ରୀତି କିଛି ନାହିଁ, ପ୍ରୀତି କିଛି ନାହିଁ, କେବଳ ଅନୁଷ୍ଠାନଟା ପ୍ରଧାନ। ସେଠି କେବଳ ସଜାସଜି କରି ଭଲ ମନ୍ଦ କରି ସୁହା ସୁହା କରି କେବଳ କେମିତି ସେ, ଆଚ୍ଛା ସେଠି କାହାକୁ ଖୁସି କରାହଉଛି? ଯଜ୍ଞାଦି କର୍ମ କରାହଉଛି, ଯଜମାନେ ଯିଏ ଡାକିଛି ସିଏ ଖୁସି ହେବାର ଅଛି, ଦେବତା କଥାରେ ଛାଡ଼, ଦେବତା ଖୁସି ହେବାର ଅଛି, ଦେବତା କଥା କିଏ ଦେଖୁଛି? ଯାହାକୁ ଯିଏ ଡାକିଛି ତା ମନକୁ ପାଇଲା ଭଳିଆ ସେ ଦେଖୁନା, ସେ ଦ୍ୱିପଦ ଏବେ ଗୋଟେ କ'ଣ ଯଜ୍ଞର ଗୋଟେ ମନ୍ତ୍ର ଶିଖିଲେ, ଗୋଟେ ମନ୍ତ୍ର ସ୍ୱାହା କହିଦେଇ ତାପରେ ଗୀତ ଗୁଡା ଆରମ୍ଭ କରିଦେଉଛି। ଏଇଟା କୋଉ ଯଜ୍ଞର ଅଛି, କେଉଁ ଯଜ୍ଞର ଗୁଡା ଅଛି, କେଉଁ ପ୍ରୋସେସ, ସେଟା କେଉଁ ବୈଦିକ ପ୍ରୋସେସ? ଯେତେବେଳେ ଭଜନ ହୁଏ, ଯଜ୍ଞ ଆଦି କର୍ମର ଭଜନ, ସେଇଟା ଭଜନ ପ୍ରୋଗ୍ରାମଟା ସନ୍ଧ୍ୟାବେଳକୁ ହବ ନା ସକାଳ କରିବ? ଆଇ ସେଟା କ'ଣ ସୁହା ସୁହା ଦି ଚାରି ଥର କରିଦେ, ତାପରେ ଗୀତ ଗାଇବା ଆରମ୍ଭ କଲେ କାହା ଖୁସି କରିବେ? ସିଏ 10,000 ଯଜ୍ଞ ରହିଛି ନା, ତାକୁ ଯଜ୍ଞ ଠିକ ପସନ୍ଦ ନ ଲାଗିଲା, ସେ 10,000 ଦବନି କି ଭଲ ଧୋତି ଦବନି। କର୍ମକାଣ୍ଡରେ ଈଶ୍ୱରଙ୍କର ପ୍ରୀତିବିଧାନ ବହୁତ, ଦେବତାମାନଙ୍କର ପ୍ରୀତିବିଧାନ ପାଇଁ ବହୁତ କମ। କର୍ମକାଣ୍ଡ ସବୁ ଆୟୋଜନ କରାଯାଏ ଲୋକ ଲୋକ ରଞ୍ଜନ, ସେଦିନ କର୍ମକାଣ୍ଡ ବେଶୀ ଈର୍ଷା ଥାଏ, ଲୋକ ରଞ୍ଜନ ବେଶୀ, ଆଉ ଯିଏ କର୍ତ୍ତା ରହିଲା ତାର ଗର୍ବ, ମୁଁ ଏତେ ବଡ଼ ଯଜ୍ଞଟେ କଲି, ମୁଁ ଏମିତି ଦାନ କଲି, ମୁଁ ଏମିତି ପୂଜା କଲି, କର୍ମକାଣ୍ଡର ବିଚାରଟା ଏ। ସେଟା ଭକ୍ତିକୁ ସ୍ପର୍ଶ ନ କରୁ, ଭକ୍ତିରେ କର୍ମକାଣ୍ଡକୁ ପୁରାଅ ନା। ଯେ ଲୋକ ଆଡମ୍ବର ଜିନିଷ ସବୁ ଦେଖୁନ କର୍ମକାଣ୍ଡରେ, କେମିତି ସେ ସବୁ ମୁଣ୍ଡରେ ଏଣୁ ତେଣୁ ବାନ୍ଧିକି ସବୁ ବସିବେ ଯଜ୍ଞରେ, ଏମିତି ଏଟା ଝୋଲ, ଏଇଟା ଆମର ନାହିଁ, ଆମର ସବୁ ଆଡପ୍ଟ କରାଯିବନି ବିଭିନ୍ନ ପ୍ରକାର ନାହିଁ। ଭକ୍ତିରେ କୃଷ୍ଣ ସୁଖ ହଉଛି ପ୍ରଧାନ, କୃଷ୍ଣ ସୁଖ ହଉଛି ପ୍ରଧାନ, ସେଟା ନହେଲା ମାନେ କର୍ମକାଣ୍ଡ ପଳେଇଗଲା, ବିଚାରଧାରା ସବୁ କର୍ମକାଣ୍ଡ ପଳେଇଛି। କେବଳ ଲୋକ ପ୍ରସନ୍ନତା, ଲୋକ ଖୁସି ହେଲେ ଟଙ୍କାଟା, ଆର ବର୍ଷ ଯଜ୍ଞଟା ଭଲ ହେଇଥିଲା, ଆର ବର୍ଷ ସେ ଲକ୍ଷ୍ମୀ ପୂଜାଟା ଭଲ ହେଇଥିଲା, ଏ ପୂଜାଟା ଭଲ ହେଇଥିଲା, ଆଉ ଚାନ୍ଦା ଆସିଛ, ଆଉ ନିଅ, ଲୋକଟା ଖୁସି ଦିନ ଦବ ନା, ଆଉ ପ୍ରାୟ ତମର ଖୁସି ନହେଇଥିଲେ କଣ କହିବ? କଣ ଏତେ ପଇସା ନେଇଗଲ, କଣ ମାଇକି ଟିକେ ବାଜିଲାନି ଗାର କୁହନ୍ତି, କଣ ଗୋଟେ ପୂଜା କଲା ମାଇକି ବାଜିଲାନି, ସେଠି ପ୍ରସାଦ ଟିକେ ମିଳିଲାନି, ସବୁବେଳେ ଲୋକ ଖୁସିରେ ପ୍ରୀତିଟା ରହିବ, ସେଇଟା ଭକ୍ତିକୁ ନ ଆସୁ। କୃଷ୍ଣ ସୁଖଟା ଯଦି ନ ରହିଲା, ଆମେ ଯଦି ସବୁବେଳେ ଶିଖିବା ଆଡଜଷ୍ଟମେଣ୍ଟ କମ୍ପ୍ରମାଇଜ ଭଗବାନଙ୍କ ସେବାରେ, ଧୀରେ ଧୀରେ ଆମ ମନ କ'ଣ, ଆମର ଆମର କେତେଟା ଜିନିଷକୁ ଆମେ କମ୍ପ୍ରମାଇଜ କରିପାରିବାନି, କିନ୍ତୁ ଭଗବାନଙ୍କ ସେବାରେ ସବୁ କମ୍ପ୍ରମାଇଜ କରିଦେବା। ସେଥିପାଇଁ ଏଥିପାଇଁ ସ୍ୱତନ୍ତ୍ର ଦାୟିତ୍ୱ ନେବାକୁ ପଡ଼େ, ଯେମିତି ଯଶୋଦା ମାତା ଗୋଟେ ସ୍ୱତନ୍ତ୍ର ସ୍ପେଶାଲ ଆଫର୍ଟ କରୁଛନ୍ତି, ନିଜେ ଚେଷ୍ଟା କରୁଛନ୍ତି, ମୁଁ ନିଜେ କରିବି। କୃଷ୍ଣଙ୍କ ସୁଖର ବାଧା ଆସୁଛି ନା, କାଳେ ଏ ମାଖନ ମାନେ ମାଖନ କଲାବେଳେ ଆଙ୍କର ମନ ଠିକ ରହୁନି, ଏମାନେ ଠିକ ସେ କରୁନାହାନ୍ତି, ଶ୍ରଦ୍ଧା ନାହିଁ, କିମ୍ବା ଆମ୍ବିଳ ହଉଛି ବା ସି ହେଇଯାଉଛି, ମାନେ କୃଷ୍ଣ କାହିଁକି ଚୋରି କରିଛି? ସେଥିପାଇଁ ସ୍ୱୟଂ ଶବ୍ଦ ଲାଗିଲା, କର୍ମାନ୍ତର ନିଯୁକ୍ତ ଆସୁ ତାଙ୍କୁ ଚାଲା କରି କହିଲେ, ଆଜି ଦଧି ମନ୍ଥନ ବ୍ୟତୀତ ଅଲଗା କର୍ମ ମାନଙ୍କର ତୁମେ ସବୁ ନିଯୁକ୍ତ କରିଦେଲେ, ସମସ୍ତଙ୍କୁ ନିଯୁକ୍ତ କରିଦେଲ, ଘର ପୋଛ, ଏଟା କର, ସେଟା କର, କୃଷ୍ଣଙ୍କ ପାଇଁ ଏସବୁ ବ୍ୟବସ୍ଥା କର, କିନ୍ତୁ ଦଧି ମୁଁ ମନ୍ଥନ କରିବି। ସ୍ୱୟଂ ଦଧି ଦଧି ମନ୍ଥନ କଲେ, ତା ଅର୍ଥ ଯଶୋଦା ମାତା ନନ୍ଦରାଣୀ ହେଲେ ବି ଦାସୀମାନଙ୍କର କାମଟା ଜାଣିଥିଲେ, ଯୋଉଟା ଦଧିମନ୍ଥନ କାର୍ଯ୍ୟ ସେ ବି ଜାଣିଥିଲେ। ଜଣେ ଯେତେବେଳେ ଭଗବାନଙ୍କର ସେବକ ହବ, ତାକୁ ସବୁ ଜିନିଷ ଜାଣିବାକୁ ପଡିବ, ସବୁ ଜିନିଷ ଜାଣିବାକୁ ପଡିବ, ଚେଷ୍ଟା କରିବା ଦରକାର ସବୁ ଜିନିଷ ଜାଣିବା ପାଇଁ, ଶ୍ରଦ୍ଧା ପ୍ରୀତି ଥିଲେ ସବୁ ଜିନିଷ ଜାଣିବାକୁ ପଡିବ। କାରଣ ଯେତେବେଳେ ଜଣେ ଭଗବାନଙ୍କର ସେବକ ହବ, ଆମର ଏଠି କ'ଣ, ଆମେ ଆମର ଶିଖିବାର ସ୍ପୃହା ନାହିଁ, ବା ଦ୍ୱିତୀୟରେ କୁହାଯାଏ ଆମର ସେଭଳି ସୁକୃତି, ପୂର୍ବର ସୁକୃତି ସେମିତି ନାହିଁ, ଯେ କି ସବୁ ସର୍ବଗୁଣରେ, ଯେମିତି ପ୍ରଭୁ ବାଜୀ ମହାରାଜ କ'ଣ ନ ଜାଣିଥିଲେ, ହାରମୋନିୟମ ଜାଣିଛନ୍ତି, ମୃଦଙ୍ଗ ଜାଣିଛନ୍ତି, ଭଜନ ଗାଇବା ଜାଣିଛନ୍ତି, ପ୍ରବଚନ ଜାଣିଛନ୍ତି, ଗ୍ରନ୍ଥ ରଚନା କରିବା ଜାଣିଛନ୍ତି, ସବୁ ପ୍ରକାର ଜିନିଷ ତାଙ୍କୁ ଜଣେ, ସବୁ ପ୍ରକାର ଜିନିଷ ପାଠ ପଢ଼ିଥିଲେ ଇଂଲିଶ ମିଡ଼ିୟମ ସ୍କୁଲରେ, ଏଣେ ଥିଲେ ବାହାର ଦୁନିଆରେ ଦେଖିବାକୁ ଗଲେ ମେଡ଼ିକାଲ ପ୍ରାକ୍ଟିସ ବିଜନେସମ୍ୟାନ କରିଥିଲେ ଫାର୍ମାସି, ଏସବୁ ଏସବୁ ଦେଖ ତେଣୁ ସର୍ବଗୁଣରେ ସମ୍ପୂର୍ଣ୍ଣ ହେବାକୁ ପଡ଼ିବ, ସ୍ପୃହା ଏଟା ଭଗବାନଙ୍କ ସେବା କରିବାରେ, ଭଗବାନଙ୍କୁ ପାଇବାର, ଭଗବାନଙ୍କର ସେବାରେ ନିଯୁକ୍ତ ହେବାର, ଏଟା ହଉଛି ଯାହାର ସ୍ପୃହା ରହିଛି ଭଗବାନ ସେ ଗୁଣ ଗୁଡ଼ିକ ଦେଇଦିଅନ୍ତି, କିଛି କଠିନ ନୁହେଁ, ସବୁ କୃଷ୍ଣଙ୍କର ଇଚ୍ଛାରେ ସବୁ ସରଳ ହେଇଯାଏ, ଆମେ ଯେତେବେଳେ ଭଗବାନଙ୍କ ପ୍ରତିବିଧାନ ପାଇଁ ଚେଷ୍ଟା କରିବା ସବୁ ଜିନିଷ ସରଳ ହେଇଯିବ। ଯଶୋଦା ଆଜି କାହା କାର୍ଯ୍ୟ କରୁଛନ୍ତି, କର୍ମାନ୍ତର ନିଯୁକ୍ତ ଆସୁ, ଦାସୀମାନଙ୍କୁ ନିଯୁକ୍ତି କଲେ କେଉଁଠି ଅଲଗା କର୍ମରେ, ତାହେଲେ କାହା କର୍ମଟା କରୁଛନ୍ତି, ଦାସୀମାନଙ୍କର କର୍ମ, ତାମାନେ ଦଧି ମନ୍ଥନ ସେ ଜାଣିଛନ୍ତି, ଦଧି ମନ୍ଥନ ଆଗରୁ କରୁଥିଲେ କି କେତେ କେବେ କରିଥିବେ, ସିଏ ଯେତେବେଳେ ଝିଅ ଥିବେ, ଏଥିରୁ ଅନୁମାନ ଜଣାଯାଉଛି ଯେତେବେଳେ ବିବାହ ହେଇଗଲେଣି, ଏତେ ନନ୍ଦରାଜଙ୍କୁ ବିବାହ ହେଇଛନ୍ତି, ଏତେ ଦାସଦାସୀ ଅଛନ୍ତି, ତାଙ୍କର ମନ୍ଥନ କରିବା କେବେ ଦଉଥିବେ, କେବେ ଦେଉନଥିଲେ, ଯେତେବେଳେ ଯଶୋଦା ଚାହୁଁଥିଲେ ଗୋଟିଏ ଦଧି ମନ୍ଥନ କରିବି, କହିଲେ ନାଇଁ ଆମେ କଣ କୁଆଡେ ଯିବୁ, ଆଗରୁ ଜଣେ ଚାକରର ଯେଉଁଟା ଯାହା କୁହନ୍ତି ଚାଳକ ଦାସଦାସୀଙ୍କର, ତାଙ୍କର ମୂଲ୍ୟବୋଧ ଥିଲା, ତାଙ୍କର ପ୍ରୀତି ବି ଥିଲା, ସେମାନେ ହାତରୁ ଛାଡ଼ି ଦେଇଛି, କଣ ମୁଁ ଥାଉଛି ତୁମେ କାମ କରିବ, ମୁଁ କଣ ମରିଗଲି କି, ମାଲିକ ମାନଙ୍କୁ ଏମିତି କହିଦେବେ, ମୁଁ କଣ ମରିଗଲିଣି, ବଡ ମା ମୁଁ ଥାଉ ଥାଉ ତୁମେ କାମ କରିବ, ତୁମେ ଲୁଗା ଧୋଇବ, ଗୋବରପାଣି ପକେଇବ, ସେମାନେ ସବୁ 12 ମାସ ରହିଥାନ୍ତି ଘରେ ନା, ଘରେ ଆସିକି ଗୋବରପାଣି ପକେଇ ଝାଡୁ ମାରିବେ ଆଉ ବାସନ ମାଜିବେ, ସେମାନେ କେବେ କରେଇଦେବେନି ମାଲିକା, ତୁମେ ଘର ଅଲଗା କାମ କରିବ, ଏ କାମ ତୁମେ କଣ କରିବ, ମୁଁ କଣ ମରିଗଲିଣି କି, ମୁଁ ଥାଉ ତ ତୁମେ କାମ କରିବ, ଗୋଟେ ଦାସ ଦାସୀର ମୂଲ୍ୟବୋଧ ଥିଲା, ବର୍ତ୍ତମାନ କାହାର ଗୋଟେ ମୂଲ୍ୟବୋଧ ଲାଗୁନି, କାହାର ଗୋଟେ ଭ୍ୟାଲୁ ନାହିଁ, ଗୋଟେ ଦାସର ଭ୍ୟାଲୁ ନାହିଁ, ଗୋଟେ ମାଷ୍ଟରର ଭ୍ୟାଲୁ ନାହିଁ, ସବୁ ସ୍ୱାର୍ଥପର, କୌଣସି ସ୍ନେହ ମମତା ନାହିଁ, ଗୋଟେ ଜୀବନର ଅତ୍ୟନ୍ତ ଆସୁରିକ ଗୁଣ ସବୁ। ତ ଦାସ ଯେତେଥର ଯଶୋଦା ଚେଷ୍ଟା କରନ୍ତି ମୁଁ ଟିକେ କାହ୍ନାଙ୍କ ପାଇଁ କିଛି କରିବି, ଅଭ୍ୟାସ ପାଇଁ ନୁହେଁ, କୃଷ୍ଣଙ୍କ ପାଇଁ କିଛି କରିବି, ସେ କେବେ ଆଲାଉ କରନ୍ତିନି, କିଏ ଦାସୀମାନେ, ଆମେ କରିବା, ଆମେ କୁଆଡେ କୁଆଡେ ଯାଇଛୁ, ଆପଣ ବସନ୍ତୁ, ଆପଣ ଦେଖନ୍ତୁ ଅଲଗା ସେ। କିନ୍ତୁ ନନ୍ଦମାନେ ନିଜେ ହଟ ଧରିଲେ, ନାଇଁ ମୁଁ ନିଜେ କରିବି, କାରଣ କେବଳ ଏଇ ମାଖନ ଯେହେତୁ କୃଷ୍ଣ ଚୋରି କରିଛନ୍ତି, ଦେଖିବା ଯଦି ଏଇ ତ୍ରୁଟିଟା ଥାଇପାରେ। ତେଣୁ ପ୍ରଥମେ ଦେହ ଦ୍ୱାରା ସେବା କଲେ ସ୍ୱୟଂ ନିର୍ମନ୍ଥ ଦଧି, ଶରୀର ଦ୍ୱାରା ଭଗବାନଙ୍କର ସେବା କରିବାକୁ ପଡ଼ିବ, ଶରୀରରେ ଆମେ ଭୋଜନ କରୁଛୁ ମାନେ କଣ ଆସୁଛି, ଶକ୍ତି ଆସୁଛି, ଶକ୍ତିରେ କଣ କରାଯିବ, ଶକ୍ତିରେ ଭଗବାନଙ୍କ ସେବାର ଲଗା, ଜଣେ ପ୍ରତ୍ୟେକ ଭକ୍ତ ଚେଷ୍ଟା କରିବା ଦରକାର ମୋ ଶରୀର ଦ୍ୱାରା କିଛି ହବା ଦରକାର, କାରଣ ଶରୀର ଦ୍ୱାରା ସମ୍ବନ୍ଧଟା ଶୀଘ୍ର ହେଇପାରିବ, ଶରୀର ଦ୍ୱାରା ସେବା କରିବା ଦ୍ୱାରା ଭଗବତ ସମ୍ବନ୍ଧଟା ଶୀଘ୍ର ହୁଏ, ମାନସ ଦ୍ୱାରା ମୁଁ କୃଷ୍ଣ ତୁମେ ମୋର ମୁଁ ତୁମର, ଯେମିତି ମନ ଦ୍ୱାରା ସବୁ ଚିନ୍ତା କରିଦେଲେ ବି ସେ ମାନସିକ ସ୍ଥିତି ନାହିଁ, ଆମ ଦେହ ଦୈହିକ ଧାରଣାରେ ଅଛି, ଏତେ ଶୀଘ୍ର ସେଟା ହବନି, କାୟିକ ବାଚିକ ମାନସିକ ଭାଗବତର ସିଦ୍ଧାନ୍ତ ତିନି ଭାବରେ ସେବାରେ ନିଯୁକ୍ତ ହେବାକୁ ପଡ଼ିବ, ସ୍ୱୟଂ ଦେହ ଦ୍ୱାରା ଭଗବାନଙ୍କର ସେବା କରିବାକୁ ପଡ଼ିବ। ଚକ୍ରବାଦ ଲେଖିଛନ୍ତି ସେ କଥା ଅମ୍ବରୀଶ ମହାରାଜ ଚରିତ୍ରରେ, ଧ୍ରୁବ ମହାରାଜଙ୍କ ଚରିତ୍ରରେ, ଜଳ କଳସୀ ବହନ ଠାକୁରଙ୍କ ପାଇଁ ଆଗରୁ କ'ଣ, ଆଗରୁ ସବୁ ନଦୀରୁ ଆଣୁଥିଲେ କେଉଁଠୁ, ଏବେ ସିନା ମଟର ହେଇଗଲା, ସୁଇଚ୍ ମାରିଦେଲେ ପାଣି ଆସିଲା, ପୂର୍ବକାଳରେ ସବୁ ନଥିଲା, ପୂର୍ବକାଳରେ ସାଧକମାନେ ଏହା କରୁଥିଲେ, ବର୍ତ୍ତମାନ ତ କହିଲେ ମଠ ମଧ୍ୟ ଖାଲି ଫାଙ୍କା ହେଇଯିବ, ଟ୍ୟାପ୍ ଖୋଲିକି ବସି ଯାଇକି ଆମ ଗାଧୋଉଛି, ଟ୍ୟାପ୍ ଖୋଲିଦେଉଛନ୍ତି ବସିଛନ୍ତି, ଲୁଗା ଟ୍ୟାପ୍ ଖୋଲିଦେଲେ ପାଣି ତାର ଭାସି ଭାସି ଚାଲିଲା, ଇଏ ପୂର୍ବକାଳରେ ସବୁ ନଥିଲା, ପୂର୍ବକାଳରେ ସବୁ କୂଅରୁ ଜଳ ବାହାର କରୁଥିଲେ, କୁପୁର ଜଳ ବାହାର କରୁଥିଲେ, ତାଙ୍କର ନିଜର ଆବଶ୍ୟକ, ଠାକୁରଙ୍କ ପାଇଁ, ଗୁରୁଙ୍କ ପାଇଁ, ବୃକ୍ଷ ପାଇଁ, କୁପୁରୁ ନା ଆନା ମଟର ଥିଲା ଦଳ, ପୂର୍ବକାଳର ଷ୍ଟାଣ୍ଡାର୍ଡ ସହିତ ବର୍ତ୍ତମାନର କିଛି ମିଶିବନି, କେବଳ ମହାପ୍ରଭୁ ଆସିଛନ୍ତି ବୋଲି ଆମର କିଛି ଗୋଟେ ଭକ୍ତି ସତ୍ତା ରହିଛି, ନହେଲେ ପୂର୍ବର ଯୋଉ ତ୍ୟାଗ, ପୂର୍ବର ଯୋଉ ସବୁ ରହିଥିଲା ମର୍ଯ୍ୟାଦା, ସେମିତି ଆମେ ତ ସଂସ୍କାରଟା ବଦଳି ଯାଉଛି, ଏଇଟା କହିଲେ ବି ଏଇଟା କେହି ପ୍ରାକ୍ଟିକାଲ ହେବେନି, ଆଉ କିଏ କୂଅରୁ ପାଣି କହିବ, ମୁଁ ଗଳି ପଡ଼ିବା, ମୁଁ ଛୁଆ ଡୁଆଡ଼ି କରେନି, ମୁଁ ଗଳି ପଡ଼ିକି ମରିଯିବି, ନାଇଁ ସବୁ ପୂର୍ବକାଳରେ ସେମିତି ସବୁ କରୁଥିଲି, କୂପରୁ ଜଳ ଆଣିଥିଲେ, ନଦୀରୁ ଜଳ ଆଣିଥିଲେ, ଜଳକଳସ ବହନମ ଚକ୍ରବର୍ତ୍ତୀ ସେ ଲେଖିଛନ୍ତି, ଶାରୀରିକ ସେବା ଯଥା ଜଳକଳସ ବହନମ, ପୁଷ୍ପାଦି ଚୟନମ, ମନ୍ଦିର ମାର୍ଜନମ, ଏଟା ସବୁ କରିବାକୁ ପଡେ। ଏ ଆଚାର୍ଯ୍ୟମାନଙ୍କର ସିଦ୍ଧାନ୍ତ। ଆଉ ଜଣେ କହିଲା ନା ମୁଁ ଏଟା କରିନି, ତୁମେ ନ କରିଛ ନାହିଁ, ତୁମେ ନ କଲେ ଭଗବାନ ପାଖକୁ ନ ଯାଅ, ଘରକୁ ପଳାଅ, ତୁମେ ତ ନ କରିବା ପାଇଁ ଚାହୁଁଛ, ଘରେ ରୁହ, ଭଗବାନ ପାଖକୁ କାହିଁକି ଆସୁଛ, ଭଗବାନ ପାଖକୁ ଆସିଲେ ତୁମେ ଝାଡ଼ ଧରବାକୁ ପଡିବ, ସବୁ କାମ କରିବାକୁ ପଡିବ। ମୁଁ କରିନି ସେଟା କହିପାରିବିନି ତୁମେ ଭଗବାନ ପାଖରେ, ତୁମେ କରିବାକୁ ପଡିବ। ଜୀବମାନଙ୍କ ପାଇଁ କଣ କରାହଉଛି ବିଭିନ୍ନ, ଏଇ ଯୋଉ ଆଚାର୍ଯ୍ୟମାନଙ୍କର ଏତିକି ହେଲା ଟ୍ରିକ୍, ଯେମିତି ପ୍ରଭୁବାଜୀ ମାରା ଯାଇଥିଲେ, ସେ ଜୀବମାନଙ୍କୁ ଦେଖିଲେ ଜୀବମାନଙ୍କୁ ଯଦି ସେଇ ପୂର୍ବର ନିୟମ ଧରାଯିବ, ପୂର୍ବର ନିୟମଟା ଯଦି ଧରାଯିବ ଏମାନେ କିଏ ଆସିପାରିବେ, ରହିପାରିବେ, ଆଡଭାନ୍ସ କରିବ, ସେଥିପାଇଁ ବହୁତ ପ୍ରକାର କମ୍ପ୍ରମାଇଜ କରାହେଇଛି। ଆଚାର୍ଯ୍ୟ ଜାଣିଛନ୍ତି ଏଟା କମ୍ପ୍ରମାଇଜ ନୁହେଁ, ବହୁତ ପ୍ରକାର ପ୍ରଭୁବାଦୀ ମାରା ଯାଉନା ନିୟମ ସ୍ଥାପିତ ହେବ, ସେଟା ଭଗବାନ କରନ୍ତି, ଭଗବାନ ଜାଣନ୍ତି ଏ ଜୀବ ଏହା କରିବ, ଯେଉଁମାନଙ୍କ ସ୍ଥିତି ଅଧିକା କରିପାରିବେ ନାହିଁ, ଆମେ ସେଟାକୁ କପି କରି ବର୍ତ୍ତମାନ ପାରିବାନି, କହିବା କରିପାରିବେ। ସେଥିପାଇଁ ଆମକୁ ଯେତିକି ଦିଆଯାଏ ଯେଉଁଟା ହେଉଛି ପ୍ରଭୁପଦକୁ, ଯେଉଁଟା ହେଉଛି ମିନିମମ ରୁଲ। ପ୍ରଭୁପଦ ଲେଖିଛନ୍ତି, ମୁଁ ଏଟା ମନ କହୁନି, ମୁଁ ସବୁ ଦେଖେଇଦେବି ପ୍ରଭୁପଦଙ୍କ ରିପୋର୍ଟରେ କୋଉଠି କ'ଣ କ'ଣ ପ୍ରଭୁପଦ ଲେଖିଛନ୍ତି। ପ୍ରଭୁପଦକୁ ଏଟା ହେଉଛି ମିନିମମ ରୁଲ, ୱି କ୍ୟାନ୍ ନଟ୍ ମିନିମାଇଜ୍ ମିନିମମ ରୁଲ୍ସ, ଏଇଟା ସବୁ ମିନିମମ ଆମକୁ ଦିଆଯାଏ, ମିନିମମ ଏଟା ମ୍ୟାକ୍ସିମମ ନୁହେଁ। ଗୋସ୍ୱାମୀମାନଙ୍କର ଜୀବନ ସବୁ ମ୍ୟାକ୍ସିମମ ଥିଲା, ଶୁଷ୍କ ରୁଟି ଚଣା ଖାଉଥିଲେ, ଲକ୍ଷ ଲକ୍ଷ ନାମ କରୁଥିଲେ, ନିଦ୍ରାହାର ସବୁବେଳେ ମାନସ ଚିନ୍ତନ କରୁଥିଲେ, ତୁମେ କେବେ ବି କରିପାରିବେନି, କେବେ ବି ନାହିଁ, ନା ଲୁଣ ଥିଲା ଶୁଖିଲା ରୁଟି, କଣ ଭୋଜନ କରୁଥିଲେ, କେମିତି ଜୀବନ ଯାପନ କରୁଥିଲେ, ତୁମର ଦେହ ବଡି ପରମିଟ୍ କରିନି, ସାଙ୍ଗେ ସାଙ୍ଗେ ପ୍ରାଣ ଚାଲିବି, ତୁମେ ରୋଗ ହେଇକି 3-4 ବର୍ଷରେ ସରିଲା, ତମ ଭୋଜନ ଚାଲିବ, ଖୋଜିବ ସେଠୁ ମେଡିକାଲ, ଏସବୁ ମିନିମମ ରୁଲ କରାହେଇଛି। ମ୍ୟାକ୍ସିମମ ରୁଲ ଅଛି, ବି କେୟାରଫୁଲ, ମିନିମମଟା ଆମକୁ ସବୁ ମିନିମମ ଦିଆଯାଏ, 16 ମାଳା ଜପ, 4 ନିୟମ, ତା ଦେହରେ ପୁଣି ଦେଖ କେତେ ପ୍ରକାର ବ୍ୟବସ୍ଥା କରାହେଇଛି, ତୁମର ନିଦ୍ରାର ଶୋଇବାକୁ ତୁମକୁ ମିଳୁଛି, ଖାଇବାକୁ ମିଳୁଛି, ସବୁ ପରେ ତୁମକୁ ସବୁ ପୂର୍ବକାଳ ସେମିତି ନାହିଁ, ସେମାନେ ଭିକ୍ଷା ମାଗିବା ପାଇଁ ଯାଉଥିଲେ ଗୋସ୍ୱାମୀ ମାନେ, ଯେଉଁମାନେ ଭଗବାନଙ୍କ ଲୋକ ସେମାନେ ଭିକ୍ଷା ମାଗିବା ପାଇଁ ଯାଉଥିଲେ, କେତେ କିଲୋମିଟର, 10 କିଲୋମିଟର 15 କିଲୋମିଟର ଯାଇ ଭିକ୍ଷା ମାଗିକି ଆଣୁଥିଲେ, ଭିକ୍ଷା ମାଗି ଆଣି ତାଙ୍କର ବିଗ୍ରହ ସେବା କରୁଥିଲେ ନା କରୁଥିଲେ, ତା ଦେହରେ ଶାସ୍ତ୍ର ରଚନା କରୁଥିଲେ, ତା ଦେହରେ ନିଜର ନାମ ଭଜନ କରୁଥିଲେ। ଆମର ଏତେ ପ୍ରକାର ଜିନିଷ ଥାଇକି ଆମେ ଚଳିପାରିବେ, ବହୁତ ବଡିଲି ମାନେ ଶାରୀରିକ ଚେତନାଟା ପ୍ରଚୁର, ବହୁତ ପ୍ରଚୁର, ସେଥିପାଇଁ ସ୍ୱୟଂ ଜଳ କଳସ ବହନ, ପୁଷ୍ପ ଚୟନ, ଆଗରୁ ସବୁ ଫୁଲ ଫୁଲ ତୋଳେ, ଭଗବାନ ପାଇଁ ଫୁଲ ତୋଳନ୍ତି, ପୁଷ୍ପ ଚୟନ, ମନ୍ଦିର ମାର୍ଜନ, ଆକୁ ଶାରୀରିକ ସେବା ସବୁ କରିବାକୁ ପଡେ, ଭଗବାନଙ୍କର ଯୋଉ ବାସନ କୁସନ ମଜାମଜି ସବୁ ଏଗୁଡ଼ା ସବୁ କରିବାକୁ ପଡେ। ଇଏ ଆମେ ପଇସା ଦେଇ କରିପାରିବା, ପଇସା ଦେଇ ସେବା ହୁଏ ନା, ଭଗବାନଙ୍କ ସେବା ପଇସା ଦେଇକି ହୁଏ ନା, ସେଥିପାଇଁ ଗୁରୁଦେବ ମନା କରିଥିଲେ, ବିଶେଷ କରି ଠାକୁର ସେବା ଗୁରୁଦେବ ମନା କରିଥିଲେ ଭୁବନେଶ୍ୱର, ଆଜି ମାନେ ଯାହା ଚାଲିଛି ତାଙ୍କ କେମିତି 25 ବର୍ଷ ଚାଲିଗଲାଣି, ଗୁରୁଦେବ ହୁଏ ନା କେବେ ପଇସା ଦେଇ ଠାକୁର ସେବା କରିବନି, ଯେ ଠାକୁର ସେବା କରୁଛି ପଇସା ନେଇ, ତାର ସବୁବେଳେ ପଇସା ପରେ ମୋତେ ଏତିକି ଟଙ୍କା ଦଉଛନ୍ତି, ସେ ଜାଣିପାରୁନି ତାର କେତେ ବଡ଼ ଭାଗ୍ୟ ମିଳିଛି, ସେ ଅଛି କାହା ପାଖରେ, ଲକ୍ଷ୍ମୀପତି ପାଖରେ, କିନ୍ତୁ କହୁଛି ମୋତେ 5,000 ମିଳିଛି, ଯିଏ 5,000 ଟଙ୍କା ଚିନ୍ତା କରୁଛି ଲକ୍ଷ୍ମୀପତି କି ଚିନ୍ତା କରିପାରୁ, ସେ ଭଗବାନ ସେବା କରୁ, ଭଗବାନ ତାଧିରୁ ସେବାଟା ନେବେ, ସେ ଟଙ୍କା ମନ ଦେବ ମୋତେ ଆଜ୍ଞା ଏତିକି ଟଙ୍କା ଦଉଛନ୍ତି, ମୋ ଘର କେମିତି ଚାଲିବ, ତାର ଆବଶ୍ୟକ ରହିଛି, ତାର 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 ସେ ଆବଶ୍ୟକ ପର୍ସନ ନା, ତାର ଦରକାର ସେତିକି ଟଙ୍କା, ତୁମେ ଭାବନି ତାଙ୍କୁ 10,000-20,000 ଦେଇଦେଲେ ତା ସେ କହିବ ଠିକ ସେବା କରିଦେବ, ସେବା କରିବା ଗୋଟେ ପ୍ରୀତିର ଜିନିଷ, କଣ କରିବ ସିଏ, ଏଟା ପ୍ରେମ ଆବଶ୍ୟକ, ଗୋଟେ ତ ମନା କରିଦେଲେ ପଇସା ଦେଇ ତୁମେ ସେ କେବେ ସେବା କରିବ, କେତେ ଦିନ ଏଟା କରିବ ହବ, କେତେ ଜଣ ସେବା ଆଜିକାଲି କିଏ ପୂଜା କରିବାକୁ ସେବା କରିବ, ସିଏ ତାକୁ କରିବେନି, କାରଣ କଲେ ବନ୍ଧା ପଡ଼ିଗଲ, ବନ୍ଧା ବଳଦ ଭଳିଆ ପଡ଼ିଗଲ, ଅଲଗା ବାହାରିଲା ତ ମଣ୍ଡିଆ, କୁଆଡେ ସବୁ ପ୍ରୋଗ୍ରାମ ହେଲା, କୁଆଡେ ବୁଲିପାରିବ, ଯାଇପାରିବ, ଏହା କରିପାରିବ, ପୂଜାରେ କୁଆଡେ ଯାଏ, ପୂଜାରେ କୁଆଡେ ଯାଇପାରିବ, ସବୁବେଳେ ରେଗୁଲେଟିଭ, ସବୁବେଳେ ଲୁଗା ଚେଞ୍ଜ କର, ସବୁବେଳେ ଏଇଟା କର ସେଇଟା କର, ତ୍ୟାଗ ନାହିଁ ରୋଷେଇ ପୂଜାରୀ, ବର୍ତ୍ତମାନ କ'ଣ 3 ଜଣ ହେଉଛନ୍ତି ଭକ୍ତି ଆଶ୍ରମରେ, 3 ଜଣଙ୍କର ପୁରା ଅଭାବ, ମନ୍ଦିର ଚଳେଇବା ବର୍ତ୍ତମାନ ପ୍ରାକ୍ଟିକାଲି ଇମ୍ପସିବୁଲ। ସବୁ ମନ୍ଦିର ସେଥିପାଇଁ ସେ କୁହନ୍ତା ପ୍ରେସିଡେଣ୍ଟ ଏମିତିକା ସେମିତି ସେମିତିକା ନାହିଁ, କେହି ବି ଚଳେଇ ପାରିବେ କାହାକୁ, ତିନି ଜଣ ଏ ତିନିଟା ଜିନିଷ କେହି କରିବା ପାଇଁ ଚାହୁଁନାହାନ୍ତି। ତିନିଟା ମିଳିବା କଷ୍ଟ ବର୍ତ୍ତମାନ, ପୂଜାରୀ ମିଳିବା, ରୋଷେଇଆ ମିଳିବା, ଆଉ ଗୋଟେ ଭଲ ପୂଜାରୀ ଟିକେ ମିଳିବା, ଭଲ ରୋଷେଇଆ ଟିକେ ମିଳିବା, ଭଲ ମ୍ୟାନେଜର ଟିକେ ମିଳିବ, ଯେ ସମସ୍ତଙ୍କୁ ନେଇକି ଚଳେଇ ପାରୁଥିବ ମନ୍ଦିର, ସମସ୍ତଙ୍କ ମନୋଭାବ, ସମସ୍ତଙ୍କ ଷ୍ଟାଣ୍ଡାର୍ଡ, କାହା ପ୍ରତି ରାଗ ଦ୍ୱେଷ ନଥିବ, ତିନିଟା ଜିନିଷ ବର୍ତ୍ତମାନ ଆବସେନ୍ସ, ଯୋଉଟାକି ମନ୍ଦିର ଗୋଟେ ମନ୍ଦିର ପାଇଁ ଗୋଟେ ସେବାନୁଷ୍ଠାନ ପାଇଁ ପୁରା ଏସେନ୍ସିଆଲ। ରୋଷେଇଟା ଠାକୁରଙ୍କର ହବ କି ନାହିଁ, ଯଦି ରୋଷେଇଟା ଚୋରି କଲା ତୁମେ ପଇସା ଦେଇ ରୋଷେଇ କରି ଚୋରି କରି ନେଇଯିବ ଭଗବାନଙ୍କର, ତା ଉପରେ ଭଗବାନ ଖାଇବେ କେବେ ନାହିଁ। ତୁମେ ଖିଚୁଡ଼ି କରି ପୁରା ଭୋଗ ଲଗା, ତାକୁ ହାର କର, ଆଗେ ଚୋରି କରି ନେଇଯାଉଛି, ପୂଜାରୀ ଭୋଗ ଲଗେଇବ ତା ପୂର୍ବରୁ ସେ କାଢିକି ରଖିଦେଉଛି, ଯଦି ଜଣେ ପୂଜାରୀ ତାର ଭୋଗ ଲଗେଇବ ଏଇଟା ଏଠି ପନିର ସବ୍ଜି ବଳିଗଲା ମୁଁ ଟିକେ ରଖିଦେଇଯା, କାହିଁକି ତୋତେ କିଏ ନେଇଯିବ, ତାହେଲେ ସେ ପ୍ରଥମେ କଣ କଲା ଭଗବାନ ତା ହାତରୁ ଖାଇବେ କି, ସରିଲା ରିଜେକ୍ଟ ହେଇଗଲି ସେ ସବୁ। ମୁଁ କହୁଛି ଯେତେବେଳେ ନିଜ ସୁକଡ଼ା ଲାଗିବ ସବୁ କର୍ମକାଣ୍ଡକୁ ପଳେଇଗଲା, କିନ୍ତୁ ଚାଲିଥିବ ପୂଜା ସେବା ସବୁ ଚାଲିଥିବ, ସବୁ କର୍ମକାଣ୍ଡକୁ ଚାଲିଗଲା। ନନା ଯେମିତି ବରାତି କରିବ ଦେଖୁ ନା କର୍ମକାଣ୍ଡ, କେମିତି ଆମେ ତିଳକ ମାଳି ମାରୁଛେ, ଭୋଗ ଲଗାଉଛେ, ଶଙ୍ଖ ପକାଉଛେ, ଆଉ ନନା ଭିତରେ କଣ ତଫାତ ହେଲା, କିଛି ତଫାତ ନାହିଁ। ନନା କଣ କହିବ, ଚାରିଟା କାମ ଛାଣିବ, କଳସୀ ଦିଟା ଦରକାର, କିନା ଚାରି କଣ ଚାରିଟା କଳସୀ ବସିବ, ବାବୁ କରୁନା କି ଯୋଗେ ମଗେ, ଝିଅ ବାହାର କଲା ଜାଣିନ, କଳସୀ ଯଦି ଦିଟା କଳସୀ ଦରକାର ସେ ଛଅଟା କଳସୀ କହିବ, କାହିଁକି ଯେତେଟା କଳସୀ ହେଲେ ସେତେଟା ଗାମିଛା ସେତେଟା ପଇଡ, ଆଉ ସବୁ ତ ଗୋଟେ ଗୋଟେ ଅସୁବିଧା ହବ, ଆଉ କଣ ଲାଷ୍ଟ କେତେ ସରିବ ନବ କିଏ, ଆସି ସେ ବଢିବ ନା ଆଉ, ତା ତୁମକୁ ଦେଖିବା ପାଇଁ କଣ ଲାଗୁଥିବ, ଯାହା ହଉ ଏତେ ଜିନିଷ ସଜେଇଛି ନନା, କିନ୍ତୁ କାହା ପାଇଁ ସଜେଇଛି, ଦେବତା ପାଇଁ ସଜେଇଛି କି ନିଜ ପାଇଁ, ସେଟା ଦେଖି ସେ ଭକ୍ତିରେ ବି ସେଟା ଲାଗିଯିବ। ବାପା କହିଲେ ଖୋଲିକି ନିରପେକ୍ଷ ଥିବ କର୍ମକାଣ୍ଡ ହେଇଗଲା ଆଉ, ସେଠି ଈଶ୍ୱର ଯେମିତି ଦେବତାମାନଙ୍କର ପ୍ରତି ବିଧାନ ନାହିଁ, ନିରପେକ୍ଷ କଥା ନିରପେକ୍ଷ କଥା ମୁଁ କହୁଛି, ନିଜର ସ୍ୱାର୍ଥ ଭଗବାନଙ୍କ ସେବକ ଜଣେ ହେବାକୁ ହେଲେ ପ୍ରଥମେ ନିଜର ସ୍ୱାର୍ଥଟାକୁ ତ୍ୟାଗ କରିବାକୁ ପଡେ, ଯାହାର ନିଜର ସ୍ୱାର୍ଥ ରହିଲା ଭଗବାନ ତା ହାତରୁ କିଛି ଗ୍ରହଣ କରିବେନି, ଭଗବାନଙ୍କର ଅଭାବ ନାହିଁ, ଯେ ଆବଶ୍ୟକ ଅଛି ପୋଷାରେ କି ସେ ଜଣେ ଭକ୍ତ ଥାଏ, ତା କଥା ପଡ଼ିଲା, ସେ ତା ଭକ୍ତର ସେ ଜଣେ ଭକ୍ତଙ୍କର ବାପା, ତାକୁ ସେ ସେ ବୁଢା ଭାଇ ତ କିଏ ରଖୁନଥିଲେ ମନ୍ଦିରରେ, ବୁଢା ହେଇଗଲାଣି, ବୁଢା କିଏ ରଖିବ ମନ୍ଦିର, ସେ ବିମର୍ଶନ ଭଳିଆ, ବିମର୍ଶନ କଣ କରିବ, ବିମର୍ଶନକୁ ଯେତେବେଳେ ଯୋଉ ସେବା ଦିଅ ବଣ୍ଟା ହଉଛି କି ମୋତେ ରୋଷେଇ ଦିଅ, ବିମର୍ଶନ କହି ମୋତେ ରୋଷେଇ ଦିଅ, କାହିଁକି ଆଉ ଯିଏ ରୋଷେଇ କରିବ ସେ କଣ କରିବ, ସିଏ ଆଉ କିଏ ରୋଷେଇ କଲେ ସିଏ ତାର ସମସ୍ତଙ୍କ ହିସାବରେ କେତେ ଜଣ ଖାଇବେ, ଦଶ ଜଣ, ଦଶ ଜଣଙ୍କ ପାଇଁ କେତେ ଦରକାର ଚାଉଳ, ତାର ଅଢେଇଶ ହିସାବରେ ପକେଇଦେବ, ଭୀମସେନ କହିବ ସିଏ ତ ଦଶ ଜଣ, ମୁଁ ରୋଷେଇ କରି ମୋ ହିସାବରେ ମୁଁ ପକେ, ସେ ତାକୁ ସେ ବୁଢା ହେଇଗଲାଣି 50 ବର୍ଷ 40-50 ବର୍ଷ, କିନ୍ତୁ ବହୁତ ଷ୍ଟ୍ରଙ୍ଗ, ସିଏ ସବୁ ମଠରେ ଯାଇ ବୁଲିଲା, କୋଉ ମଠରେ ମୁଁ ରହିବି, ବୁଢାକୁ ଦେଖିକି ସମସ୍ତେ ମନା କରିବେ ନା, ଏ ତ ସଂସାର ଶକ୍ତିଟା ସବୁ ଦିଆଗଲି କୁଆଡେ ସଂସାର, ଆଉ 5-10 ବର୍ଷ ପରେ ମଠର ପୁଣି ଗୋଟେ ବୋଝ ହବ, ତ କିଏ ରଖିବ, ସବୁ ବାହାର କରିଦେବି, ପ୍ରଭୁପଦ ନିଜେ ବୃଦ୍ଧ ବୟସରେ ଆଶ୍ରମ ତିଆରି କଲେ, କିନ୍ତୁ ସେ ମନା କଲେ 40 ଇୟର୍ସ ପରେ କାହାକୁ ରଖିବନି, ମାନେ କେତେ ଭଗବାନ ସୁଖ ସେ ଚାହୁଁଥିଲେ, କେତେଟା ପଏଣ୍ଟ ମାର୍କ କରେ, କେତେ ପ୍ରଭୁପଦ ନାହିଁ ବାନପ୍ରସ୍ଥ ଯେଉଁମାନେ ସବୁ ରହିବେ ତାଙ୍କୁ ଅଲଗା ଆଶ୍ରମରେ ରଖ, ତା ରେସ୍ପନ୍ସିବଲ ମନ୍ଦିର ନେଇପାରିବେନି, ଆଉ ମନ୍ଦିରକୁ ଯେଉଁମାନେ ଆସିବେ ସେମାନେ ଭଗବାନଙ୍କ ସେବା କରିବେ, ସେମାନେ ମନ୍ଦିର ଉପରେ ବର୍ଡନ ହେବାକୁ ଆସିବେ, ସେ ଥିଲେ କଣ 70 ବର୍ଷ ଭଗବାନଙ୍କ ପାଇଁ ସବୁବେଳେ ତାଙ୍କର ଲିଡ୍, ତାଙ୍କର ଉଦ୍ଦିଷ୍ଟ ଭଗବାନ କୃଷ୍ଣଙ୍କ ପାଇଁ, କେତେବେଳେ କମ୍ପ୍ରମାଇଜ୍ କରି କହିବା ଲୋକମାନଙ୍କ ପ୍ରଶଂସା ହବା ଲୋକମାନଙ୍କ ନାହିଁ, ସେସବୁ ଜିନିଷରେ ଆମେରିକାରେ ଯାଇ ସେ କୃଷ୍ଣ କହିକି ଆଣି, ସେଇ କୃଷ୍ଣ ସୁଖ, ଯିଏ ଯେତେ ପ୍ରକାର ପ୍ରଶ୍ନ ପଚାରନ୍ତି ସେ ହରେ କୃଷ୍ଣ, ଏଇଟା ଆଜି ବି କିଏ କହିପାରୁନାହାନ୍ତି, ଆଜି କିଏ ଯୋଗ ଯୋଗ କରିକି ଲୋକଙ୍କୁ ଡାକିବା, ବିଭିନ୍ନ ଫିଷ୍ଟ କରିବା, ବିଭିନ୍ନ ପ୍ରୋଗ୍ରାମ କରିବା, ଫିଲୋସଫି ଡିସ୍କସନ କରିବା, କାହିଁକି ସେମିତି ପାୱାରଫୁଲ ସେଣ୍ଟ ଆମ ପାଖରେ ବି ନାହିଁ, ସେ ଭଗବାନଙ୍କ ଲୋକ ନା, ତୁମେ ବିଭିନ୍ନ ଉପାୟ କରିକି ଆମେ ଡାକିକି ଆଣୁଛେ, ଗୋଟେ ଲୋକ ଯିବୁକୁ, କିନ୍ତୁ ସିଏ ସିମ୍ପଲ ଗୋଟେ କଥା କହୁଥିଲେ, ଚାଣ୍ଟ ହରେ କୃଷ୍ଣ, ଆଉ କିଛି ନାହିଁ, ସବ କାଟିଂ ନନ୍ସେନ୍ସ ଡେଟ୍ କହି ପୁରା ଖାଲି ହରେ କୃଷ୍ଣ କହିଥିଲେ ଆମେରିକାରେ। ସିଏ ସେ ସମସ୍ତେ ତାଙ୍କର ଶକ୍ତି ସେମିତି ଥିଲା, କେବେ କମ୍ପ୍ରମାଇଜ କରିକି କେବେ ସେ ହରେ କୃଷ୍ଣ, ଯିଏ ଯାହା କହିବ ଯୋଗ ଜ୍ଞାନ ସବୁ ନନ୍ସେନ୍ସ କହିକି ହରେ କୃଷ୍ଣ ଚାଣ୍ଟ ହରେ କୃଷ୍ଣ ଗୋଟେ କଥା। ବର୍ତ୍ତମାନ ଆମେ ବିଭିନ୍ନ ଉପାୟ, ତୁ ଏ ମନ୍ତ୍ର କର, ସେମଟା କର, ଏଟା କର, ଏ ଯଜ୍ଞ କର, ସବୁ ଫୋପାଡ଼ ଦେଉଥିଲେ, କୌଣସି ଜିନିଷ ସେ କହିନାହାନ୍ତି, କେବଳ ହରେ କୃଷ୍ଣ। ଆଜି କେତେ ବଡ ଷ୍ଟୋରୱାର୍ଡସ ମାନେ ଯାଉଛନ୍ତି, କେବେ ଏଠି ଜିନିଷ କହିପାରୁନାହାନ୍ତି, ସେ ତାଙ୍କୁ ମୋଟିଭେଟ୍ କରିବା ପାଇଁ ଏକଥା ସେ କଥା ଏଣୁ ତେଣୁ ଏକ୍ଜାମ୍ପଲ ସାଇନ୍ସ ଫୋପାଡ଼ ଦେଉଥିଲେ, ପ୍ରଫେସର କିଛି କହୁନାହାନ୍ତି, କେବଳ କୃଷ୍ଣ। ଦେଖନ୍ତୁ ନା, ଶରୀର ଆତ୍ମା କୃଷ୍ଣ ମହାମନ୍ତ୍ର ଚୈତନ୍ୟ ମହାପ୍ରଭୁ ପ୍ରବୈଦିକ ଫିଲୋସଫି, ତାଙ୍କ କିଛି କୌଣସି ଏପଟ ସେପଟ ରାସ୍ତା ନାହିଁ, ଗୋଟେ ସିଧା, ଆଉ କିଛି କହିବେ ଆଚାର୍ଯ୍ୟ। ଆଉ ସେ ସେ କଥା କହୁଥିଲେ ପ୍ରବଦ ସିଧା କହିଲେ 40 ବର୍ଷ ପରେ କାହାକୁ ରଖିବେନି ମନ୍ଦିରରେ, ଆଉ ସେ ତ ବୟସ ହେଇଗଲାଣି, ସେ ତାର ସେବା ଏଇ କଥାଟା ପଡ଼ିଛି। ଯଶୋଦା ଆଜି କାହିଁକି ନିଜେ କରୁଛନ୍ତି କୃଷ୍ଣ ସୁଖ ପାଇଁ, ଏତେ ଦାସ ଦାସୀ ଥାଇକି, ଯଦି କୃଷ୍ଣ ସୁଖଟ ଜଣେ ଭକ୍ତ ଭୁଲିଗଲା, ସେ ସୂକ୍ଷ୍ମ ଭାବରେ ହଉ ସ୍ଥୂଳ ଭାବରେ ହଉ କର୍ମକାଣ୍ଡର ଭାବନାଟା ତା ହୃଦୟ ଭିତରେ, ତାର ନିଜର ଲାଭ ପୂଜା ପ୍ରତିଷ୍ଠା ହଉ, ନିଜ ସୁଖ ବାସନା ହଉ, ନିଜର ଦେହ ସୁଖ ହଉ, ଅନୁଗାମୀ ହଉ, କେଉଁଥିରେ ସେ ଗୋଟେ ରହିଛି। ନ ଧନମ ନ ଜନମ ନ ସୁନ୍ଦରୀ କବିତାମ ବା ଜଗଦୀଶ କାମ ହେ, ମହାପୁରୁଷ ନ ନ ନ ଏଇଥିପାଇଁ କହିଛି, ଭକ୍ତିର କୌଣସି ଅନୁଷ୍ଠାନ ଯେଭଳି ଏଇ ଜିନିଷକୁ ଟଚ୍ ନ କରେ, ଧନକୁ ଜନକୁ ଅନୁଗାମୀକୁ ଟଚ୍ ନ କରେ, ମାନେ ଇଏ କର୍ମକାଣ୍ଡ ହେଇଛି। ତେଣୁ ସେ ଯୋଉ ଯୋଉ ମନ୍ଦିରକୁ ଗଲା ସମସ୍ତେ କହିଲେ ବାଡ଼ି ସେବା କର, ବଗିଚା, ବୟସ୍କ ଲୋକ ହେଲେ ତ କ'ଣ କରିବି, ବଗିଚା ସେବା କରେ, ବଡ଼ ହଇରାଣ ମୁଁ, କାରଣ ବଗିଚା ସେବା କଲେ ଅଲଗା ସେବା କରେ କ'ଣ, ସିଏ ଖାଇବ ମାନେ 2 କେଜି ଚାଉଳର ଅନ୍ନ ଖାଇବ, 1.5 କେଜି 2 କେଜି ଚାଉଳ ଖାଇଦେବ, ରୁଟି ଖାଇବ ମାନେ 30 ପଟ ରୁଟି ଖାଇବ, ତେଣୁ ଅଲଗା ଯିଏ ରୋଷେଇ କରିବ ସେ କେତେ ଚାଉଳ ପକେଇବ କି, ବିରକ୍ତ ହେଲା ସମସ୍ତେ ମଠରେ। ସେ କହିଲେ ଭଲ କାମ ଗୋଟେ ବଡ଼ ଅଡ଼ୁଆରେ ବୋଲି କ'ଣ କରିବି, ଯୁଆଡ଼େ ଗଲେ ନା ଆଜ୍ଞା ମୋତେ ରୋଷେଇ ଦେବୁ ନା, ମୁଁ ରୋଷେଇ କରିବି କାହିଁକି, ରୋଷେଇ କଲେ ତାର ମନସା ପକେଇବ ତାର ଚଲେଇବ, ହେଲେ ବଡ଼ ଅସୁବିଧା, ଆମେ ଦୀକ୍ଷାଟା ନେଇଗଲେ ଭଲ ହେବ, କାରଣ ଯିଏ ଘରେ ଗଲେ ଦୀକ୍ଷା ନେଇନି ତୋ ଯଦି ରୋଷେଇ କରିବୁ, ଦୀକ୍ଷା ନେବ, ଦୀକ୍ଷା ନେଲା ତାପରେ ତାପରେ ରହିଲା କ'ଣ କରିବ, ରୋଷେଇ, ରୋଷେଇ କଲେ କ'ଣ ହବ, ଯିଏ ସେ ଜଣେ ଆଶ୍ରମ ଦେଲେ ଯେ ମହାରାଜ, ସେ ପଚାରେ କି ଏତେ କ'ଣ ରୋଷେଇ ହେଉଛି, ଆଜ୍ଞା ସରିଯିବନି, ଆମର ବ୍ୟସ୍ତ କାହିଁକି ହେଉଛୁ, ଆମର ତ ଏତିକି ଲୋକ, ତୁ ଏତେ ଚାଉଳ ପକଉଛୁ କ'ଣ, ନା ଆଜ୍ଞା ସରିଯିବନି, କିନ୍ତୁ 4 ଜଣ ଲୋକ ଆଜ୍ଞା ସରିଯିବ ତ ଆଉ କ'ଣ, ଯଦି ସରିଯିବ ଇଏ ସେ ଚେକ୍ କଲେ, ମହାରାଜ ଚେକ୍ କଲେ ସରିଯିବ ମାନେ ସରୁଛି କି, କେମିତି ସର, 4 ଜଣ ଲୋକ ଇଏ 2 ଚାଉଳ 2.5 କେଜି ଚାଉଳ ପକେଇ ଦେଉଛି, ସରିଯିବ ସରିଯିବ ମାନେ କେମିତି ସରୁଛି, ଦେଖିଲା ବେଳକୁ ନିଜେ ଭୋଗ ଲାଗୁଛି, ରୋଷେଇ ହଉଛି, କିନ୍ତୁ ରହିଛି କ'ଣ, ସୁଖ ଭାବନା, ନିଜର ନିଜର ସୁଖ ରହିଯାଉଛି, ପ୍ରୀତି ମୋର ଏଇଟା ଏମିତି ହବ, ଏଇଟା ଏମିତି ହବ, ଜୀବନ ଏଇଟା ଏଇ ମନ ଧର୍ମକୁ ଛାଡ଼ିବାଟା ଏତେ ପ୍ରୀତି, ହୃଦ କୃଷ୍ଣ ପ୍ରୀତି ଆସିଲେ ନା, ତା ନିଜର ସବୁବେଳେ ଲାଗିଥିବ, ନିଜ ଭାଗଟା ଠାକୁର ସାଙ୍ଗରେ ଥିବ ନା, ଆଉ ପୂଜାରେ ବେଳେ ରାଗିକି ଆମେ ସବୁ କାମ କରୁଛୁ ନା, ଆମକୁ ଆଉ ପାଠ ପଢ଼େଇ ପାରିବନି, ତୁମେ ମୁଁ ଯେଉଁଟା କହୁଛି କାହାକୁ ଦେଖେଇ କହୁନି, ଆମେ ଆମେ ଅନୁଭବ କରି କହୁ ସବୁ, ଆମେ ସବୁ ଆସୁଛୁ, ସବୁ କାମଟା ଆମେ କରୁଛୁ, ଆମେ କ'ଣ ପାଠ ପଢ଼ିବ, ତୁମେ ପୂଜାରେ କାମ କରୁଛୁ, ରୋଷେଇ କାମ କରୁଛୁ, ହେଲ୍ପର କାମ କରୁଛୁ, ଗାଡ଼ି ପ୍ରଚାର କରୁ, ଝାଡ଼ୁ ମାରିଛୁ, ସବୁ ସେବା କରୁଛୁ, ଖାଲି ପଇସାଟା ମାଗିନୁ, ଭିକ ମାଗିନୁ, କଲେକ୍ସନ କରୁନୁ ଧନୀମାନଙ୍କ ଠାରୁ, ନହେଲେ ଆଉ ସବୁ ଜିନିଷ ଜାଣିଛୁ, ତେଣୁ ସବୁ ଅନୁଭବ ଆମେ କହିଦେବୁ, ପୂଜାରେ ବେଳେବେଳେ ଚିଡ଼ିବ ରୋଷେଇ ଉପରେ, ଏତେ କାହିଁ କମ୍ କରୁଛୁ, ଠାକୁରଙ୍କର 2 ବାଟି ଦରକାର, 2 ବାଟି ହବ, ଏତେ କାହିଁ କମ୍, ତ 2 ବାଟି ହେଇଗଲା, 4 ବାଟି ହେଇଗଲା, ପୂଜାରେ କାହିଁ ଚିଡ଼େ ନା, ଅଧିକା ଟିକେ ହେଲେ ତା ଭାଗଟା ପଡ଼ିବ, ସେ ମହାରାଜ ପାଇଁ ଚାଲିବ, ଆଉ କିଏ ଗେଷ୍ଟ ପାଇଁ ଚାଲିବ, ବଳିବାର ଅଛି କିଛି, ବଳିଲେ କାହିଁ ସେ ତାର କୋଉଠି କାହାକୁ ଦବ, ତାର ଅର୍ଣ୍ଣଟା ରଖିଥିବ, 9ଟା ବେଳେ ଅର୍ଣ୍ଣ ରଖିଥିବ, ସବ୍ଜି ଯଦି ଦରକାର, ତୁମେ ଅର୍ଣ୍ଣ ରଖି ତୁମେ ଠାକୁରଙ୍କୁ ଭୋଗ ଲଗେଇବ, ସେଥିପାଇଁ ତୁମେ ଆଶା କରି ରହିଲେ କ'ଣ, ମୁଁ 12ଟା ବେଳେ ସବୁ ପ୍ରସାଦ ବାହାରିବ, ମୁଁ ସେଇଟାକୁ ଖାଇବି, ନା ଭଗବାନ ସେଟା ଖାଇବି କି, ପ୍ରବେଶ ତୁମେ ଅଲଗା କରିଛନ୍ତି କ'ଣ, ଡେଟି ପେଣ୍ଡାଲ, ଡେଟି ଡେଟି କିଚେନ୍ ଅଲଗା, ଠାକୁରଙ୍କ ରୋଷେଇ ଘର ଅଲଗା, ଠାକୁରଙ୍କ ଜିନିଷ ତୁମେ ଜଣେଇ ଦେବ, ପୂଜାରେ ଭୋଗ ଲଗଉଛି, 12ଟା ବେଳେ ରାଜଭୋଗ ହେଲେ ଖାଇବି, ଆଉ ସେ ଭୋଗ ଲଗେଇବ, ତାର କ'ଣ ଲକ୍ଷ୍ୟ ରହିଲା, ଭଗବାନ କେମିତି କ'ଣ, ଭଗବାନ ଯେତେବେଳେ ଭୋଗ ଲଗେଇବ ତାର କ'ଣ ଦେଖିଲା, ଭଲ ଭଲ ଆଇଟମ୍ ତାର କ'ଣ କ'ଣ ଆସିବ, ସେବାଟା ଏତେ ସୁଜା ବୋଲି ମନେ କରେନି, ସେବାଟା ଏମିତି ହୁଏନି, ତା ନାଁଟା ସେବାର ରହିଛି କିନ୍ତୁ ଭିତରେ କର୍ମକାଣ୍ଡ ଭାବନାଟା ରହିଛି। ଆମେ ସବୁ ଦେଖି ଦେଖି ଆସୁଛୁ, ଅଙ୍ଗ ଲିଭାଇବା କଥା ମୁଁ କହିବି, ଡାକୁନା କାହାକୁ ମୋ ସାଙ୍ଗେ ଯୁକ୍ତି କରିବି, ମୁଁ ଅଙ୍ଗ ଲିଭାଇବା କଥା କହିବି, ଆମେ ସବୁ ଅନୁଭବ ନେଇକି ଆସୁଛୁ। ଆମ ଗୁରୁଦେବ ଶିଖେଇଛନ୍ତି ସେମିତି, ଭକ୍ତିଟା ଏମିତି ଜିନିଷ ନୁହେଁ, ଜଣେ ସମ୍ପୂର୍ଣ୍ଣ ନିଃସ୍ୱାର୍ଥ ପରବାକୁ ସମ୍ପୂର୍ଣ୍ଣ ତ୍ୟାଗ କରିବ, କୌଣସି ଜିନିଷର ଆଶା ରଖିବନି, ତାହେଲେ ନିଷ୍କାମତା ଭାବରେ ଭଗବାନଙ୍କର ସେବା କରେ, ତାହେଲେ ସେ ଭକ୍ତି ପ୍ରାପ୍ତ ହେଇପାରିବ। ନହେଲେ ସବୁଟା ଚାଲିଥିବ ଅନୁଷ୍ଠାନ ଭଳିଆ, କିନ୍ତୁ ସୁଖ ଭାବରେ ଦେଖୁ ତା ଭିତରେ କିଛି ଗୋଟେ ରହିଛି। ରୋଷିଆ ଯେମିତି କହୁଥିଲେ, ରୋଷିଆ ମିଳିବା କଷ୍ଟ, ସେବକ ନା ପୂଜାରୀ ମିଳିବା କଷ୍ଟ, ଗୋଟେ ଜଣେ ଭଲ ଭଗବାନଙ୍କୁ ଜଣେ ଠିକ ସେ ତାଙ୍କୁ ତାଙ୍କ ପ୍ରୀତିରେ ସୁଖରେ ରଖୁଥିବା ଲୋକ ମିଳିବା କଷ୍ଟ, ଆଉ ଜଣେ ମ୍ୟାନେଜର ମିଳିବା କଷ୍ଟ। ମ୍ୟାନେଜର ମାନେ କ'ଣ, ଠାକୁରଙ୍କ ଠାକୁରଙ୍କୁ ଭଗବାନଙ୍କର ପ୍ରତି ଭକ୍ତମାନଙ୍କର ପ୍ରତି ତାଙ୍କୁ ସବୁ ବାଲାନ୍ସ କରୁଥିବ, ମନ୍ଦିରର ସମସ୍ତଙ୍କ କିଏ ଆସିଲେ, ଗେଷ୍ଟ ଆସିଲେ, ଯିବ ମାନେ ସାଧାରଣ ଲୋକ ଆସିଲେ, ସମସ୍ତଙ୍କୁ ସମସ୍ତଙ୍କୁ କେମିତି ପ୍ରସାଦ ପାଇବେ, କେମିତି ରହିବେ, ତାର ପାତର ଅନ୍ତର ନଥିବ, ସେ ବି ମିଳିବା କଷ୍ଟ। ଆଜି ମ୍ୟାନେଜର ମାନେ ସେ ସିଟ୍ରେ ବସିପାରିବେ, ସେ କ'ଣ ସେଟା ଲେଖା ହେଇଥିଲା ତା ଭୁଲିଗଲେଣି, ସେଟା ବଢ଼ିଆ କଥା ଲେଖା ହେଇଥିଲା, ସେ କର୍ମୀ ଲୋକଟା ସେ ପୋଲେର ଏରିଆରେ ମୁଁ ଯେତେବେଳେ ଗାଡ଼ି ନେଇ ସେ ଲେଖିଥିଲା ସେଟା, ପୋଜିସନ ନଟ୍ ଏ ଆକ୍ସନ, ଯେଉଁ ଏଇଟା ଗୋଟେ ପୋଜିସନ ନୁହେଁ, ଏଟା ହଉଛି ଆକ୍ସନ, ଲିଡରସିପ, ଲିଡରସିପ ଇଜ୍ ନଟ୍ ଏ ପୋଜିସନ ବଟ୍ ଏ ଆକ୍ସନ। ଗୋଟେ ଲିଡର ହବା ବା ଗୋଟେ ଉନ୍ନତ ପଦବୀ ରହିବା, ଏଟା ଗୋଟେ ପୋଜିସନ ନୁହେଁ, ଏଟା ଆକ୍ସନ, କର୍ତ୍ତବ୍ୟରେ ଏଟା କରିବାକୁ ପଡ଼ିବ। ତାହେଲେ ପୋଜିସନ ଧରିଲା ହବ, ମ୍ୟାନେଜର କାମଟା ସେ ସବୁ ସବୁବେଳେ ସବୁବେଳେ ତୁମର କ'ଣ ଚାଲିଛି ଦୃଷ୍ଟି, ମନ୍ଦିରଟା ଭଗବାନଙ୍କର ନା, ଭଗବାନଙ୍କ ମନ୍ଦିର ନା, କ'ଣ ଫଡ଼ ଫଡ଼ ଭଗବାନଙ୍କ ମନ୍ଦିର, ସେଠି କିଏ ଭକ୍ତ, ଯିଏ ଭକ୍ତ ଆସୁଛି ସିଏ ଦୁଃଖୀ ଆସୁଛି, ଦରିଦ୍ର ଆସୁଛି, କିଏ ଭକ୍ତ ସେବା କରୁଛି, କେଉଁ ଭକ୍ତର କେମିତି ଷ୍ଟାଣ୍ଡାର୍ଡ଼, ତାଙ୍କର ମନୋଭାବ କେମିତି ବ୍ୟବହାର କର, କେତେ ପ୍ରକାର ଭକ୍ତ ରହିଛନ୍ତି ନା, କାହାର କ'ଣ ଆବଶ୍ୟକ ରହୁଛି, ଗୁରୁ ରହୁଛନ୍ତି, ବୈଷ୍ଣବ ରହୁଛନ୍ତି, ଭଗବାନ ରହୁଛନ୍ତି, ସେବାନୁଷ୍ଠାନରେ ବର୍ତ୍ତମାନ ଏ ତିନିଟା ହଉ ଚ୍ୟାଲେଞ୍ଜ। ଯଶୋଦା ମାତାଙ୍କ ଭଳିଆ ମା ମିଳିବା, ମ୍ୟାନେଜର ମିଳିବା, ଆଜି ନିଜେ ବି କରିଛୁ, ଆଉ ଭଗବାନଙ୍କର ସେବକ ଯିଏ ପୂଜାରୀ କରୁଛି, ଆଉ ଭଗବାନଙ୍କର ଯିଏ ରୋଷେଇ କରୁଛି, ଏଇ ତ ବଡ଼ ଭଗବାନଙ୍କ, କାରଣ କୃଷ୍ଣଙ୍କର ପ୍ରତିଭା ନା, ସେଥିପାଇଁ ସେ ଆଜି କରୁଛୁ, ଆଜି ନିଜେ ସ୍ଥିର କଲେ ମୁଁ ଆଜି ନିଜେ ମନ୍ଥନ କରିବି, ନିଜେ ମନ୍ଥନ କରିବି। ଜାନି ଜାନି ଚ ଗୀତାନି, ଜାନି ଜାନି ହ ଗୀତାନି, ତଦବାଲ ଚରିତାନି ଚ ଦଧି ନିର୍ମନ୍ଥନ କାଳେ ସ୍ମରନ୍ତି ତାନ ଗାୟତ। କେମିତି ଭଗବାନଙ୍କୁ କେମିତି ବସ କରନ୍ତି, ବା ଭଗବାନ କେମିତି ହୃଦୟରେ ସ୍ଥାନ ଦିଅନ୍ତି, ଜଣେ ଶୁଦ୍ଧ ଭକ୍ତଙ୍କର ସ୍ଥିତିଟା କେମିତି, ଏ ଶ୍ଳୋକମାନଙ୍କର ସୁପ୍ରକଟ ହଉଛି। ପ୍ରଥମେ ନିଜ ସ୍ୱର ଦ୍ୱାରା ସେବା କରୁଛନ୍ତି, ଦ୍ୱିତୀୟରେ ବଚନ ଦ୍ୱାରା। ଜାନି ଜାନି ହ ଗୀତାନି ତଦବାଲ ଚରିତାନି ଚ, ଜାନି ଜାନି ଚ ଗୀତାନି, ପୁତନା ଜୀବ ଗୋସ୍ୱାମୀ ରଚନା କରିଛନ୍ତି। ଜାନି ଚାନି ଚ ଗୀତାନି, ଜାନି ଚାନି ଚ ବିପ୍ସା ସର୍ବାଣୀ ଏବ ସଂଗୃହ୍ୟତେ ଇତି ଲୋକ ଗୀତାନି ପ୍ରସିଦ୍ଧାନି, ଯଦ୍ବା ବ୍ରଜେ ଗୀତ ରୂପେଣ ନିବନ୍ଧାନି ତସ୍ୟ ବାଲସ୍ୟ ଚରିତାନି ପୁତନାବଧାଦି ତାନି ଅଗାୟତ। ସ୍ନେହ ବରେ ଅନ୍ତରେ ଏତେ ସ୍ନେହ ଆସୁଛି, ଆଜିକାଲି ଗୀତ କିଏ ଗାଉଛି କାଇଁ, ମୁଁ ତ ଏଇ ଯୋଉ ଫିଲ୍ମ ଗୀତ ଯେତେବେଳେ ଥିଲା, ଆମେ ଯେତେବେଳେ କଲେଜରେ ପଢୁଥିଲୁ, ସମସ୍ତେ ଗୋଟେ ଗୀତ ଗାଉଥିଲେ, କହିଲୁ ଫିଲ୍ମ ହଲ୍ ଯାଇଛ ନା ନାଇଁ, ଫିଲ୍ମ ଯାଇଛ କୋଉଠି, ପଟାମୁଟରେ ଥିଲେ କି ଫିଲ୍ମ ହଲ୍, ଆଚ୍ଛା ଯାଇଛି ତା ନା, ସେ ଯୋଉ ସବୁ ଫିଲ୍ମ ଲୋକମାନେ ଯୋଉ ଫିଲ୍ମ ଗୀତ ସବୁ ବାହାରେ, ସେ କଣ ଥିଲା, ରଫି, ମହମ୍ମଦ ରଫି, ଲତା ମଞ୍ଜେସ୍କର, ସେ ସବୁ ଗୀତ ସବୁ ସେତେବେଳେ ଦେଖିବ, ବିଲରେ ଲୋକମାନେ ସବୁବେଳେ ଦେଖୁ ନା, ରେଡିଓରେ ବାଜିଲା ତାକୁ ସବୁ ଗୁଣ 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 ସବୁ ଗାଆନ୍ତି, ହିନ୍ଦୀ ଗୀତ ସବୁ ଗାଆନ୍ତିନି। ଆଜିକାଲି ଗୀତ କିଏ ଗାଇବା ଶୁଣୁଛ, ସମସ୍ତେ କାନରେ ଗାଇ ଯାଇଛି, ଆଗରୁ ଗୀତ ଶୁଣୁଥିଲେ, ଏବେ ଏଇ କିଛି ଦିନ ପୂର୍ବରୁ ଗୀତ ବି ଶୁଣୁ, ବର୍ତ୍ତମାନ ଗୀତ କିଏ ଶୁଣୁନା, କିଏ ଶୁଣିବାର ନାହିଁ, ତ ଶୁଣିବାର କିଏ ଦେଖୁଛି, ଶୁଣିବାର ଖାଲି ଗପିବାର, କୁଆଡ଼େ ତ ଗୋଟେ କାହା ସାଙ୍ଗ ଗପୁଥିବେ ଆଉ। ଲୋକ ଏତେ ଦୁଃଖୀ ହେଇଗଲେଣି, ତାଙ୍କ ମୁଖରୁ ଆଉ ଗୀତ ବି ତ କିଛି ନାହିଁ, ଲୋକ ଏ ଯୋଉ ଗୀତ ଗାଆନ୍ତି ଲୋକମାନେ, ଯୋଉ କଣ ଗାଇଚରିଆ ଲୋକ ଗୀତ ଗାଏ, ବୁଝିଲେ ଜାଣିଛ ନା ନାଇଁ, କିଏ କିଏ ଗୀତ ଗାଆନ୍ତି, ଗାଈ ଚରଣ କଣ ଜାଣିବ? ତୁମେ ବାନ୍ଧି ଦେଇ ଆସୁଛ, ତମେ ଜାଣିଛ ଗାଈ ଗୋଠରେ ନେଇକି ଯିବେ, ବର ଗଛରେ ଚଢ଼ିବେ, କୁହନ୍ତି ନାଇଁ ଗାଈ ଛାଡ଼ିଦେବେ, ଗଛ ଉପରେ ଚଢ଼ିବେ, ଜାମୁକୁଳି ଖାଇବେ, ଛୁଆମାନେ ଜାମୁକୁଳି ଖାଇବେ, ସେ ଯୋଉ ଟେକା ମାରିବେ କଣ, ସେ ଯୋଉ ଖଜୁରୀ ଗଛ ଟେକା ମାରି ଖାଇବେ, ବର ଗଛରେ ଚଢ଼ିବେ, ବାଗୁଡ଼ି ଖେଳିବେ, କାରଣ ଗାଈ ତାର ଯାଇ ପଶିବେନି କାମ କରିବ ବିଲରେ। ସେମାନେ ସବୁ ଗୀତ ଗାଆନ୍ତି କିଏ? ଗାଈ ଚରିଲା ବେଳେ ହଳ କଲା, ଆଗରୁ ହଳ କରିବାର ଲୋକ ମୁଁ ଗୀତ ଗାଇବାର ଶୁଣିଛି, ହଳ ଗାଇବା ଲୋକ ସେ ଏତେ ଖୁସିରେ ସେ ସବୁ ହଳ କରନ୍ତି। ସବୁ ଆମେ ଥିଲା ଆମର ଯୋଉମାନେ ଘରେ କାମ କରୁ, ମୁଁ ଦେଖିଛି ସେମାନେ ହଳ କଲା ବେଳେ ଗୀତ ଗାଏ, ଦିଟା ହଳ ପଛକୁ ପଛେ ବୁଲେ, ଯୋଡ଼ିକି ହଳ ଦେଖିଛ ନା, ଯାହାର ଦି ହଳ ବଳ ସେ ଗୋଟେ ଗାର ପାଖ ପଛରେ ଆଉ ଗୋଟେ ଗାର ଯାଉଥିବ, ସେ ଦି ଜଣ ଚାଲିଥିବେ, ଦିଟା ଦିଟା ହଳ ଚାଲିଥିବ, ଆଗରେ ଗୋଟେ ହଳ ଗଲା, ତା ତା ଶାଢ଼ୀ ଇଏ ଲଗେଇ ଲଗେଇ ଗଲା, ଆଉ ସିଏ ଗୀତ ଗାଉଥିବେ, ପୁରା ଗୀତ ଗାଇ ସିଏ ଖୁସି ହଉଥିବେ, ହଳ କରିବା ଲୋକର ଆନନ୍ଦ ମୁଁ ଦେଖିଛି, ସିଏ ତାଙ୍କ ମନରେ ଆନନ୍ଦ ଥିଲା। ବର୍ତ୍ତମାନ କାହାର ଗୋଟେ କୋପ ଯାହା ମୁହଁକୁ ଦେଖିବୁ ସେ ଗୋଟେ କୁହନ୍ତି ଧାନ 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 ଉଷୁନା ହାଣ୍ଡି ଭଳିଆ ସମସ୍ତଙ୍କ ମୁହଁ, ସେ ଛୋଟ ପିଲାବେଳେ ମୁଁ ଶୁଣିଛି, ତୋ ମୁହଁଟାକୁ ଧାନ ଉଷୁନା ହାଣ୍ଡି ଭଳିଆ କାହିଁକି କରୁଛୁ? ଧାନକୁ ଉଷାନ୍ତି ଯେମିତି ସେ ହାଣ୍ଡି ଯେମିତିକା, ଯାହା ମୁହଁ ଦେଖିବ ଏତେ ବଡ଼ଟା, ଏ କଣ ତୋର ସରିଯାଇଛି କଣ ଖାଇଯାଇଛି, ତା ଭିତରେ ତ ସୁଖ ନାହିଁ, ସେ କରିବ କଣ, ସେ କରିବ କଣ, ତାକୁ ଆନନ୍ଦ କିଛି ମିଳୁନି ଜୀବନରେ, ନା ବିବାହିକ ଆନନ୍ଦ ପାଇଲା, ନା ନବିବାହିକ ଆନନ୍ଦ ପାଇଲା, ନା ଚାକିରି କରିକି ଆନନ୍ଦ ପାଇଲା, ଏତେ ଈଶ୍ୱର ବିମୁଖ ଯୋଉ ଜୀବ ହେଇଯିବ, ନାସ୍ତିକରତା ଯେତେ ବଢିବ ଯିବ ସେତେ ଦୁଃଖୀ ନା। ଚାଷୀ ଗୁଡା ଗୀତ ଗାଆନ୍ତି ଆଉ କାନ୍ଧରେ ତାଙ୍କର ଯୋଉ ଲଙ୍ଗଳ ପକେଇବେ ସେ ଆରମ୍ଭ କରିଦେବେ ଗାନା, ଏ ଭାର ଭାର ସବୁ ଧାନ ଭାର ବୁହାଯାଏ, ଆଗରୁ ଧାନ ସବୁ ଭାର ବୋହିକି ସେ ଭାରୁଆ ଆସିବେ, ସବୁ ହୋ ହାଲା ହେଇ ସବୁ ଦୌଡ଼ା ଦୌଡ଼ିକି ଆସିବେ, ଚାଷ କାମ କରନ୍ତି, ମୁଁ ଦେଖିଛି ତାଙ୍କର କେତେ ଆନନ୍ଦ। ଆଜିକାଲି ଯାହାକୁ ଦେଖିବୁ ତାର ତାକୁ ଦେଖିଲେ ତତେ ଜ୍ୱର ଲାଗିବ, ଆଉ ଯାହାକୁ ଦେଖିବୁ ତ ଜ୍ୱର ଲାଗିବ ନହେଲେ ଡର ଲାଗିବ, ଲାଗିବ ନହେଲେ ଜ୍ୱର ଲାଗିବ, ସେମିତି ଟେନସନ୍ ଥିବ, ଏ ମାରେ ବାଡ଼ ପିଟା କରିବେ କି, ଡର ଲାଗିବ ନହେଲେ ଜ୍ୱର ଲାଗିବ, ସେ ଏମିତି ମୁହଁ ହାଣ୍ଡି କରିଥିବ ତୁ ବାବାରି ବା ଇଏ କଣ ଇଏ ଲୋକ, ଆଉ କଣ ମାଗିବି ଆଉ କଣ କହିବି, ସବୁ ଯିବ ଏମିତି ଗୀତ କାହିଁ, ନା ଲୌକିକ ଗୀତ ଅଛି ନା କିଛି ନାହିଁ, ବରଂ ଏ ସମାଜରେ ଆହୁରି ଅଛି ସେ ଯୋଉ କଣ ଟ୍ରାଇବାଲ ଏରିଆରେ, ଟ୍ରାଇବାଲ ଯୋଉ କମ୍ୟୁନିଟି କମ୍ୟୁନିଟିରେ ଅଛି ନା ତାଙ୍କର, ଆଉ ମୁଁ ଯାଏ ସେ ଇଏ ତାଙ୍କର ସେ କୋରାପୁଟ ଆଡ଼େ ଜୟପୁରକୁ ସେଠି ଦେଖିଛି, ଆଉ ତାଙ୍କର ଉତ୍ସବ ସବୁ ଆମର ଭାଗବତ କଥା ବେଳକୁ ତାଙ୍କର ପଡ଼େ, ସେ ବୈଶାଖ ମାସରେ ତାଙ୍କର ଗୋଟେ ପୁରା ପର୍ବ ପଡ଼େ, ସେ ଯିବେ ବଣରୁ ଗୋଟେ ଶିକାର କରିକି ଜୀବକୁ ଆଣିବେ, ତାକୁ ଟାଙ୍ଗିବେ, ଗୀତ ଗାଇକି ଡ୍ରମ୍ ବଜେଇ ତାଙ୍କର 4-5 ଦିନ ପୁରା ତାଙ୍କର ସେ ହାଣ୍ଡିଆ ଫାଣ୍ଡିଆ ଖାଇ ନଚା ନଚି, ଭାଇ ଯାହା ତାଙ୍କର ଗୋଟେ ଅଛି ତ, ସେ ପାଠ କରିବ ଯାହାର ଅଛି ତାଙ୍କର ଗୀତ ଫିତ କିଛି ଗୋଟେ କାହିଁକି ତାଙ୍କର ପାଇଁ ଛୋଡ଼ୁଛନ୍ତି, ଆଗରୁ ଲୋକଙ୍କର କିନ୍ତୁ ବହୁତ କିଛି ସୁଖ ଥିଲା, ବର୍ତ୍ତମାନ କିଛି ନାହିଁ କହିଲେ, ମୋର ଯାହା ଅନୁଭବରେ ମୁଁ ଦେଖୁଛି କିଛି ନାହିଁ, ଖାଲି ଖାଲି ଦୁଃଖରେ ମରୁଛନ୍ତି ଆଉ କିଛି ନାହିଁ। ଜାଣି ଜାଣିଛ ଗୀତାନି ତତ୍ବାଲି ଚରିତାନି ଚ ତତ୍ବାଲ, କୃଷ୍ଣ କୃଷ୍ଣଙ୍କର ପୁତନାବଦ୍ଧ ଜୀବ ଗୋସ୍ୱାମୀ କହୁଛନ୍ତି, ବ୍ରଜରେ ସମସ୍ତେ କୃଷ୍ଣଙ୍କ ଉପରେ ଗୀତ ଲେଖୁଥିଲେ, ଗାଉଁଲି ଲୋକ କେତେ ଥିଲେ ସେମାନେ ସାଙ୍ଗେ ସାଙ୍ଗେ ସବୁ ଗୀତ ପଦ ଲେଖିଦେବେ, ଆଶୁ କବି ଯେମିତି, ଆଉ କୃଷ୍ଣଙ୍କ ଲୀଳା ଉପରେ ଯେତେ ସବୁ ବ୍ରଜରେ ପୁତନାବଦ୍ଧ ଲୀଳା, ବକାସୁରବଦ୍ଧ ଲୀଳା, ଅଘାସୁରବଦ୍ଧ ଲୀଳା, ଏସବୁ ଏ ଯୋଉ କୀର୍ତ୍ତନ ଗୁଡିକ ସବୁ ଲେଖା ହେଇଥିଲା, ଯୋଉ ଗୋସ୍ୱାମୀ କହୁଛନ୍ତି ନିଜେ ବି ନିଜେ ଗାଇ ଦଉଥିଲେ କିଏ ଯଶୋଦା, କିମ୍ବା କବିମାନେ ଯୋଉ ଏସବୁ ରଚନା କରିଥିଲେ କୃଷ୍ଣଙ୍କ ଉପରେ ଯୋଉ ଲୀଳା ଗୁଡିକ ସେଗୁଡିକ ସେଗୁଡିକ କବି କବି ଶବ୍ଦ ଅର୍ଥରେ ଦୁଇଟା ଅର୍ଥ, କବି ଅର୍ଥ ଜ୍ଞାନୀ, ପ୍ରକୃତରେ ଆଗରୁ ଯୋଉ ଗୀତ ସବୁ ରଚନା କରୁଥିଲେ ଜ୍ଞାନୀ ଲୋକମାନେ ରଚନା କରୁଥିଲେ, ରଚନାର ବିଭିନ୍ନ ଶୈଳୀ ଅଛି, ଯେମିତି ଜଣେ ସାହିତ୍ୟିକ ସେ ଗୋଟେ ଜଣେ ଦାର୍ଶନିକ ଗୋଟେ ରଚନା କରୁଛି, ଗୋଟେ ଜ୍ଞାନୀ ଲୋକ ରଚନା କରୁଛି, ଯେଉଁ ରଚନାର ଯେତିକି ଶକ୍ତି ସେଟା ସେତିକି ଟଚ୍ କରିବ, ଜଣେ ଜ୍ଞାନୀ ଲେଖିଛି ମାନେ ତୁମ ଜ୍ଞାନକୁ ଟଚ୍ କରିବ, ଜଣେ ଦାର୍ଶନିକ ଲେଖିଛି ମାନେ ତୁମ ଦାର୍ଶନିକ ବିଚାରଧାରା ଆସିବ, ଜଣେ ଭଗବାନଙ୍କର ଭକ୍ତ ତ ଲେଖିଛି ସେଟା ତୁମ ହୃଦୟ ଭିତରକୁ ଯିବ, ସେଥିପାଇଁ ଆଜିକାଲି ଯୋଉ ଭଜନ ଗୁଡାକ ସେଟା ତୁମ ହୃଦୟ ଭିତରୁ କିଛି ପଶୁଛି, ଦେଖିବ 6 ମାସ ପରେ ସେ ରେକର୍ଡ ଆଉ ବାଜୁନି, 6 ମାସ ପରେ ଯୋଉ ଯୋଉଟା ଯୋଉ ଭଜନ ବାହାରୁଛି 2-4 ଦିନ ଢୁମ୍ 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 ଢୁମ୍, ସେ ସବୁ କଣ ସବୁ କାହାକୁ ଡାକିଆଣି, ଗୋଟେ ଯୋଉମାନଙ୍କ ହୃଦୟରେ କିଛି ଭକ୍ତି ନାହିଁ ସେମାନେ ସବୁ କଣ ନା ଜଗନ୍ନାଥଙ୍କ ଭଜନ, ସେଟା ଗୋଟେ ବେପାର, ସେଟା ଗୋଟେ ବେପାର, ଆଗରୁ କାହା କାହାର ଭଜନ ସବୁ ବୈଷ୍ଣବମାନଙ୍କର, ଦୀନକୃଷ୍ଣ ଦାସଙ୍କର, ବନମାଳୀଙ୍କର, ଗୋପାଳ କୃଷ୍ଣଙ୍କର ଭକ୍ତମାନେ ସବୁ ଲେଖୁଥିଲେ, ସାଲବେଗଙ୍କର ଜଗନ୍ନାଥଙ୍କର ଭଜନ ସବୁ ଗାଉଥିଲେ, ସେ ଭଜନ ଆଜି ବି ବଜେଇବ ତାର ମୂଲ୍ୟ ଅଲଗା। ସେଟା ଭକ୍ତ ଲେଖିଛି, ଭକ୍ତ ଜିନିଷଟା ତାର ଭକ୍ତିରେ ସେ ଉଦ୍ବୃତ ହେଇକି ଲେଖିଛି, ଜ୍ଞାନୀଟା ଜ୍ଞାନରେ ଉଦ୍ବୃତ ହେଇକି ଲେଖିଛି, ସେଟା ଜ୍ଞାନକୁ ସ୍ପର୍ଶ କରିବ, ଆଉ ଅଧିକା ଯାଇପାରିବନି। ଦାର୍ଶନିକଟା ଦାର୍ଶନିକ ବିଚାରଧାରାରେ ସେ ଲେଖିଛି, ସେଟା ତୁମ ଦାର୍ଶନିକ ଅନୁଭବ ଅଛି, ଭକ୍ତ ଭକ୍ତିରେ ଲେଖିଛି, ସେ ସେଟା ତୁମ ହୃଦୟକୁ ସ୍ପର୍ଶ କରିଛି। ସେଟା ଆମର ଅଲଗା ଗୀତ ଗାଇବା ପାଇଁ ମନା, କେତେ ଭଲ ଯୋଉ ଲୌକିକ ଗୀତ ସବୁ ରହିଛି ନା, କେତେ ଭଲ ଭଲ ଗୀତ ସବୁ ରହିଛି, ସେଗୁଡ଼ାକ ଆମେ ଶୁଣିବାନି। ଭକ୍ତ କେବେ ଏସବୁ ଜିନିଷକୁ ଯୋଉ ଟିଭି ଦେଖିବା, ସିରିଏଲ ଦେଖିବା, ଆମର ଲୌକିକ ଜିନିଷଟା ଆମେ ସବୁ ବ୍ୟାନ୍, ସେଟା ଦେଖିବାନି, ସେଟା ଆମ ହୃଦୟରେ ଭକ୍ତି ଭକ୍ତି ସୃଷ୍ଟି କରିବନି, ବରଂ ଗୋଟେ ସାମାଜିକ ଆଡ଼କୁ ମନ ନେଇଯିବ, କର୍ତ୍ତବ୍ୟବଦ୍ଧ ଆଡ଼କୁ ମନ ନେଇଯିବ, ନ୍ୟାୟ ବିଚାର ଆଡ଼କୁ ମନ ନେଇଯିବ, ଭକ୍ତିଟା ଭକ୍ତି ଉପରକୁ ଆସିବାରେ। ଯଦି ଭକ୍ତ କି ଦେଖିବାରେ ତାହେଲେ କୃଷ୍ଣଙ୍କର ଲୀଳା ଦେଖିବ, ମହାପ୍ରଭୁଙ୍କର ଲୀଳା ଦେଖିବ, ଜଗନ୍ନାଥଙ୍କ ଲୀଳା ଦେଖିବ। ଗୀତ ବି ଅଲଗା ଗୀତ ବି ସେ ଗାଇବନି, ସେ ଭକ୍ତି ଭକ୍ତି ଗୀତ, ପୁଣି ବୈଷ୍ଣବମାନଙ୍କର ସେଥିପାଇଁ ଆମର ଭକ୍ତି ଗୀତ ସଞ୍ଚୟନ ଭଲ, ଏଇ ଭଜନ ଗାଇଛି ପର୍ଟିକୁଲାର ସବୁ ରଚନା କରା, ଯାହା ସବୁ ବୈଷ୍ଣବମାନଙ୍କର ଭଜନ, ଅଲଗା ଭଜନ ଗାଇବନି। ଆଉ ଲେଖିବା ବି ଏମିତି ଏମିତି ନାହିଁ ଯେ ଜଣେ ଯିଏ ପରା ସିଏ ଗୋଟେ ଭଜନ ଲେଖିଥିବ, ତାର ଭକ୍ତି ନାହିଁ, ମାନେ ସେ ଯୋଉଟା ଲେଖିବ ସେଟା ସେଟା ଅନ୍ୟ ଜଣ ହୃଦୟରେ ଭକ୍ତି କେବେ ସୃଷ୍ଟି କରିପାରିବନି। ଅନ୍ୟମାନଙ୍କର ଯେମିତି ସବୁ ଲେଖିକି ନିଜେ ନିଜେ ଗାଇ ଦିଅନ୍ତି ସବୁ, ସେ ସବୁ ସ୍ପେକୁଲେଟର, ବାହାର ଲୋକ ତାଙ୍କୁ ପ୍ରଶଂସା କରିବେ, କିନ୍ତୁ ଭକ୍ତି ଯୋଗରେ ଆମେ ସେଗୁଡ଼ାକୁ ଗ୍ରହଣ କରିବୁ। ଆମେ ସେଗୁଡ଼ିକ ଯେମିତି ବୃନ୍ଦାବନରେ ସବୁ ଏ ଯୋଉ ଆଜିକାଲି ସବୁ ଚାଲିଛି, ଇଏ ରାଧେ ରାଧେ, ସେ ବୃନ୍ଦାବନ ମେ ରାଧେ ରାଧେ, ଏଠି ରାଧେ ରାଧେ, ଆମେ ଆମ ପରମ୍ପରାରେ ଆମେ ସେଟା ଆଡ଼ପ୍ଟ କରିବୁ। ରାଧାରାଣୀଙ୍କ ଧାମ ଯେ ବୃନ୍ଦାବନ ରହିବେ ସେ ତାର ଆମର ଗୋଟି ମନ୍ଦିର ମାନଙ୍କରେ ସବୁ ଜିନିଷ ନାହିଁ, କିନ୍ତୁ ଆଜିକାଲି ଆଡ଼ପ୍ଟ କରିଦେଉଛନ୍ତି, ଏଟା ହେଇପାରିବନି। ଆମର ବୈଷ୍ଣବ ମାନଙ୍କର କୀର୍ତ୍ତନ ହବ, ହରିହର ଆୟ ନମ, କୃଷ୍ଣ ଯାଦବ ଆୟ ନମ, ଜୟ ଜୟ ରାଧା କୃଷ୍ଣ, କଣ ଜୟ ରାଧେ ଜୟ କୃଷ୍ଣ ଜୟ ବୃନ୍ଦାବ, ଅଲଗା ଭଜନ ସେ ରାଧେ ରାଧେ ସେସବୁ ହେଇପାରିବନି। ଆମେ ପରମ୍ପରାକୁ ସମ୍ମାନ ଦଉଛୁ, ରାଧାରାଣୀକୁ ଅପମାନ କରୁ, ଏଟା ପରମ୍ପରାର ଆମର ଆଚାର୍ଯ୍ୟ ପରମ୍ପରାର ସେଟା ରାଧାରାଣୀଙ୍କର ମତ, ସେଟା ରାଧାରାଣୀଙ୍କର ମତ, ଆମେ ଅଲଗା ଜିନିଷ କିଛି ଗାଇପାରିବୁନି। ସେ ବିଭିନ୍ନ ସବୁ ଯୋଉ ଭଜନ ସବୁ ବାହାର ପ୍ରଯୋଜକ ମାନେ ସବୁ ବିଭିନ୍ନ ଭଜନ ଗାଉନାହାନ୍ତି ଆଜିକାଲି ସବୁ, ଆମେ ସେଗୁଡ଼ାକ ଯେତେ ସୁନ୍ଦର ହେଲେ ଆମେ ସେଗୁଡ଼ା ଗାଇବୁନି। କୃଷ୍ଣ ତେର କଣ ସେ ତ ଚରଣରେ ଆମେ ତୁମ, ସେ ଶୁଦ୍ଧ ଭକ୍ତ ହୁଅନ୍ତୁ ଯିଏ ହୁଅନ୍ତୁ, ଆମ ପରମ୍ପରାର ଆଚାର୍ଯ୍ୟ ମାନେ ଆମକୁ ଯାହା ଶିକ୍ଷା ଦେଇଛନ୍ତି ଆମେ ସେଥିରେ ଟିକା। ବୃନ୍ଦାବନରେ କିଏ କେତେ ଲେଖିଲେ କଣ ଲେଖିଲେ ଠିକ ଅଛି, ଆମେ ତାଙ୍କ ଚରଣରେ ପ୍ରଣାମ, କିନ୍ତୁ ଆମେ ସେଟାକୁ ମନ୍ଦିର ମାନଙ୍କରେ ଆମ ସିଷ୍ଟମରେ ଆଡପ୍ଟ କରାଯାଇପାରିବନି। ଆମ ଆମ ଆଚାର୍ଯ୍ୟ ମାନେ ବହୁତ ଷ୍ଟ୍ରିକ୍ଟ ୟା ପାଇଁ, ସେସବୁ ରାଧେ ରାଧେ ଯୋଉ ଆମର ଅଲଗା ଅଲଗା ଭଜନ ଅଛି, ଏମିତି କଣ ପ୍ରଭୁପାଦ ରାଧା ରାଧେ କୁହନ୍ତିନି କି, ଯିଏ କହିଲେ ହରେ କୃଷ୍ଣ, ଯୋଉ ଭଜନ ଗୁଡ଼ିକ ଆଡପ୍ଟ କରିବା, ଯେମିତି ଆମର କୀର୍ତ୍ତନ ମାନଙ୍କରେ ନାଇଁ ସେଟା ହେଇପାରିବନି, ସେଟା ହେଇପାରିବନି, କେବଳ ମହାମନ୍ତ୍ର। ଆଉ ଆମର ବୈଷ୍ଣବ ଭଜନ ପୁଣି କେତେବେଳେ କେଉଁ ଭଜନ ଗାଇଯିବ, ଯେମିତି ସନ୍ଧ୍ୟା ରାତିରେ ଏଇ ହରିହର ଆୟନ କୃଷ୍ଣ ଯାଦବ ଆୟନ, ଉତ୍ସବ ମାନଙ୍କର କେଉଁ ଭଜନ ଗାଇବ, ସବୁ ବୈଷ୍ଣବ ଭଜନ ରଖାଯାଇଛି। ଜାଣି ଜାଣିଛ ଗୀତା ଆନିତ ବାଲ ଚରିତା ଆନିତ, କୃଷ୍ଣଙ୍କର ଚରିତ୍ର କୃଷ୍ଣଙ୍କର ଏଟା କବିତ୍ୱ ଦ୍ୱାରା ପ୍ରକାଶ ହବ ନା। ଆରେ ଆମକୁ ଭଲ ଲାଗୁଛି, ଆମେ ବି ଯେତେବେଳେ ନୂଆ ଭକ୍ତ ଥିଲୁ ଆମକୁ ବି ଭଲ ଲାଗୁଥିଲା, ବହୁତ ଜିନିଷ ମାଚ୍ୟୁର୍ଡ ହବାକୁ ପଡିବ, ଏନଫ୍ ମାଚ୍ୟୁର୍ଡ ହବାକୁ ପଡିବ। ଜଣେ ଯେତେବେଳେ ଭଜନ ଗାଉଛି ସେ କାହା ପାଇଁ ଗାଉଛି ସେଟା ଚିନ୍ତା କରିବାକୁ ପଡିବ। ବହୁତ ଲୋକ ବହୁତ ଭକ୍ତ ବି ଏପରିକି ଆମ ମିଶ୍ରଣର ଭକ୍ତମାନେ ବି ବହୁତ ସେଣ୍ଟିମେଣ୍ଟ, ବହୁତ ଭାବିଷ୍ଟ ହେଇକି ସେ କହିଦିଅନ୍ତି କଣ ହେଲା ଅସୁବିଧା ଆମେ ଗାଇବା। ଆରେ ତୁମେ ଫିଲୋସଫି ଦର୍ଶନକୁ ବୁଝ, ତୁମେ କାହା ପାଇଁ ଗାଉଛ, ତୁମେ କାହା ପାଇଁ ଗାଉଛ, ଲୋକଙ୍କ ପାଇଁ ଗାଉଛ, କୃଷ୍ଣଙ୍କ ପାଇଁ ଗାଉଛ, ତୁମେ ତୁମେ ଲୋକଙ୍କ ପାଇଁ ଗାଉଛ। କେତେ ଜଣ ଭଜନ କରୁଛନ୍ତି କୃଷ୍ଣଙ୍କ ସୁଖ ପାଇଁ, ଯିଏ ଗୀତ ଗାଉଛି, ଜଣେ ଜଣେ ସଙ୍ଗୀତ ଗାଉଛି, ଯେତେବେଳେ ଜଣେ ସଙ୍ଗୀତ ଗାଉଛି କାହା ପାଇଁ ଗାଉଛି, ଆଗ ଫାଷ୍ଟ ପ୍ରଶ୍ନ ପଚାରୁଛି, ହଁ ଲୋକମାନଙ୍କ ପାଇଁ ନା, ଆଉ ଜଣେ ଓଡ଼ିଆ ନ ଅଛନ୍ତି ଭଲ କହିବେ। ଦେଖ ତୁମେ ଭଗବାନଙ୍କ ପାଇଁ ଯିଏ ଗାଇବାର ଅଛି କବାଟ ଖେଳି ଦେଖି ଗାଉନି ଭଗବାନଙ୍କ ଆଗରେ, ଗାଉ କବାଟ ଖେଳି ଦେଖିବା ତୁମେ ଗାଇପାରିବ। ଭଗବାନ ପାଇଁ ଆମେ ଗାଉଛେ ଭଗବାନଙ୍କର ଯେଉଁମାନେ ଦୂତ ସେମାନେ ଯେଉଁ ସିଷ୍ଟମ ଆଡପ୍ଟ କରିଛନ୍ତି ସେଥିରେ ଭଗବାନ ଖୁସି ହେବେ, ଆମେ ଭଗବାନ ଖୁସି କରିବା, ଆମକୁ ଯେଟା ଭଲ ଲାଗୁଛି ସେଟା ଭଗବାନ ଖୁସି ହେବ ବୋଲି ଏଟା ସେ ଧାରଣା କେବେ ରଖିବା ଉଚିତ ନୁହେଁ। ମତେ ଏଇ ଭଜନଟା ଭଲ ଲାଗୁଛି ବାହାର ଭଜନ ମୁଁ ଏଇଟା ଗାଇପାରିବି ନାହିଁ, ସେଟା ଥରେ ଭଗବାନ ଖୁସି ହେବେନି। ଗୁରୁ ବୈଷ୍ଣବ ଯେଉଁଟା ଆଦେଶ ଦେଇଛନ୍ତି ସେଇ ହିସାବରେ ଯିବାକୁ ପଡିବ। ସେଥିପାଇଁ ସେଠି କହୁଛନ୍ତି ଜାନି ଜାନି ଚ ଗୀତାନି ତଦ୍ବାନ ଚରିତା, ବ୍ରଜବାସୀ ମାନେ ବ୍ରଜସ୍ଥ କବିମାନେ ଯୋଉ ଜିନିଷ ଲେଖିଛନ୍ତି ସେଇଟା ହଉଛି ଗାନ କରୁଥିଲେ। ତା କଣ ଗାନ କରୁଛନ୍ତି କାଳେ କିଏ କହିଦେବ ଲୌକିକ କେତେ କିଛି ଗାନ କରୁଥିଲେ ଯୋଡ଼ା ଯୋଡ଼ି ଯୁବ ଗୋସ୍ୱାମୀ ଆଚାର୍ଯ୍ୟ ସେ ଲେଖିଥିଲେ ସାଙ୍ଗେ ସାଙ୍ଗେ ପୁତନାବଧାଦି ତାନି ଅଗାୟତ ଯଶୋଦା ଦଧି ମନ୍ଥନ ଚାଲିଥିଲା ଗୀତ ଗାଉଥିଲେ ତାନ ଅଗାୟତ ବାଲ ଚରିତା ମୃଦୁ ଯୋଉ ମୃଦୁ ଭକ୍ଷଣ କରିଥିଲେ ମାଟି ଭକ୍ଷଣ କରିଥିଲେ ଯାହା ଯାହା ସବୁ ଲୀଳା ପୁତନାବଧ ଶକଟା ସ୍ୱର ସବୁ ଭଜନ ଲେଖୁଥିଲେ ବ୍ରଜବାସୀମାନେ ଯୋଉମାନେ କବି ଥିଲେ ସବୁ କିମ୍ବା ଯଶୋଦା ନିଜେ ନିଜେ ସେଟା ଗାନ କରୁଥିଲେ। ପରମ୍ପରାର ଶକ୍ତିଟା ଅନୁସରଣ ଦ୍ୱାରା ତୁମେ ଯେତେ ସାଧୁଗୁରୁଙ୍କୁ ଅନୁସରଣ କରିବ ତୁମେ ସେତେ ଶକ୍ତିମାନ ହବ। ଆମର ନିଜ ରୁଚିର ହିସାବରେ ଆମର ଯେତେବେଳେ ଜଣେ ଅତି ପରିପକ୍ଵ ହେଇଛି ସେ ଜାଣିପାରିବ ବହୁତ ଜିନିଷ ଭଲ ଲାଗେନି। ମୁଁ କହିଲି ଅସୁବିଧା କଣ, ଯେଟା କରିଲେ ଅସୁବିଧା କିଛି ନାହିଁ। ତୁମେ କହୁଛ ଲୋକ ଖୁସି ହେଉଛନ୍ତି, ତୁମେ ଖୁସି ହେଉଛ ଠିକ ଅଛି, କିନ୍ତୁ ଭଗବାନ ଖୁସି ହେଉଛନ୍ତି। ଆମେ ବହୁତ ଜିନିଷ କହୁଛେ ବା ବହୁତ ଜିନିଷ କରୁଛେ ବା ବହୁତ ଜିନିଷ ଗାନ କରୁଛେ, ଆମ ମନ ଭଲ ଲାଗୁଛି ଆଉ ଯେଉଁମାନେ ଶୁଣୁଛନ୍ତି ଆମେ ଯାହା କରୁଛେ ମତେ ଭଲ ଲାଗୁଛି ଆଉ ଅଲଗା ଲୋକମାନଙ୍କୁ ଭଲ ଲାଗୁଛି, କିନ୍ତୁ ଭଗବାନଙ୍କୁ ଭଲ ଲାଗୁଛି। ଭଗବାନ କୋଉଟା ଭଲ ଲାଗେ ଯାହା ମହାପୁରୁଷ ପାଇଁ ମହାପୁରୁଷ ତିନି ଜଣଙ୍କର ଶୁଣୁଥିଲେ ଆଉ ସବୁ ବାନ କରିଦେଇଥିଲେ, କେହି ବି ଲୌକିକ ଜିନିଷକୁ ଆଣି ମହାପୁରୁଷ ଗୀତ ମହାପୁରୁଷ ଶୁଣିଲେ ସେ ଫୋପାଡ଼ ଦେବେ। ଲୋକ ଯେ ହରିନାମ କରୁଛି ତାର ଭୋଗମୋକ୍ଷ ବାଞ୍ଛା ଅଛି, ତା ମୁଖରେ ଯୋଉ କୀର୍ତ୍ତନ ତା ମୁଖରେ ଯୋଉ ଭଜନ ସେଟା ତୁମ ହୃଦୟରେ ଶୁଦ୍ଧିଆ, ତା ଟୋନ୍ଟା ଭଲ ଲାଗିପାରେ, ସେ ଭଲ ଗାଇପାରେ, ତୁମ ହୃଦୟରେ କିଛି ପରିବର୍ତ୍ତନ ଆସିବ। ଦେଖୁନାହାନ୍ତି ପ୍ରଭୁପାଦଙ୍କର କଣ, ତାଙ୍କ ସ୍ୱର ଗୋଟେ କର୍ତ୍ତାଳ ବଜାଇ ସେ ଗୀତ ଗାଉଛନ୍ତି ଭଜନ କରୁଛନ୍ତି, ଦେଖନ୍ତୁ କେମିତି ଆକର୍ଷଣ। ସେଥିପାଇଁ ଭକ୍ତି କଣ କଣ ଠାକୁର କଣ ଲେଖିଲେ ଯୋଉ ହରିବୋଲ 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 ଭାଇ ଭଜନ କଣ ଲେଖିଲେ, ଭୋଗ ମୋକ୍ଷ ବାଞ୍ଛା ଛାଡ଼ି ହରିନାମ ଗାଇରେ, ଭୋଗ ମୋକ୍ଷ ବାଞ୍ଛା ନ ଛାଡ଼ିଲେ ହରିନାମ ଭୋଗ ରହି ଭୋଗ ହୃଦୟରେ ଭୋଗ ବାସନା ରହିଛି, ମୋକ୍ଷ ବାସନା ରହିଛି, ଆଉ ତୁମେ ଯେତେ ପ୍ରକାର ଭଲ ଜିନିଷ ଗୁଡା ଗାଇକି ଲୋକ ଆଟ୍ରାକ୍ଟିଭ କଲେ ସେଟା କଣ ଗୋଟେ ଜୀବନ ହୃଦୟ ଭିତରେ ଭକ୍ତି ସୃଷ୍ଟି କରିବେ କି, ତାକୁ ତାକୁ ତା ମନକୁ କିଛି ଗୋଟେ ସୁଖ ଗୋଟେ ଭଲ ଭଜନ ଶୁଣିଦେଲା, କଣ ତ ମନଟା ଖୁସି ହେଇଗଲା ଭକ୍ତି ହେଇଗଲା ନା କଣ, ଯିଏ ଗାଇଛି ତାର ଅନର୍ଥ ମୁକ୍ତ ଯିବ ନା ତୁମ ହୃଦୟ ଭିତରେ କେମିତି ଅନର୍ଥର ଦୂର ହେଇଯିବ। ଶୁଦ୍ଧ ଶବ୍ଦ ବ୍ରହ୍ମ ବା ଶୁଦ୍ଧ ଯାହାର ହୃଦୟ ଶୁଦ୍ଧ ସେ ଜିନିଷଟା ଶୁଣିଲେ ଭଲ, ସେ ତ ମତଲବ ଆମକୁ ଯେଉଁଟା ଭଲ ଲାଗୁଛି ଗୋଟେ ଭଲ ପ୍ରବଚନ ଲାଗୁଛି ଗୋଟେ ଭଲ ଜିନିଷ ଲାଗୁଛି ସେ ତା ସହିତ ମତଲବ ନାହିଁ, ସେଟା ଆମର ମନର ଗୋଟେ ମତେ ଏଟା ଭଲ ଲାଗୁଛି ଶୁଦ୍ଧତାର, ଯେତେବେଳେ ଶୁଦ୍ଧତାର ପ୍ରଶ୍ନ ଆସିବ ସେତେବେଳେ ଏଇ ଏଇ ଜିନିଷକୁ ଦେଖାଯିବ, ମୋର ହୃଦୟ ଶୁଦ୍ଧ ହବା ଦରକାର। ସେଥିପାଇଁ ଆଚାର୍ଯ୍ୟ ସାଧୁଗୁରୁ ଯେଉଁମାନେ ଭୋଗ ମୁଖ୍ୟ ବାଞ୍ଛା ଯେଉଁମାନେ କୃଷ୍ଣଙ୍କର ପ୍ରତିବିଧାନ ଭୋଗ ମୁଖ୍ୟ ବାଞ୍ଛା ନାହିଁ କୃଷ୍ଣଙ୍କର ପ୍ରତିବିଧାନ ଆଣିପାରିବ, ହୃଦୟ ଭିତରେ ସଂକଳ୍ପ ଶକ୍ତି ଆଣିପାରିବ, ହୃଦୟ ଭିତରେ ଆମର ବିଶୁଦ୍ଧିକରଣ ଆସିବ ଭାବଭକ୍ତି ଜାତ ହବ ନହେଲେ କଣ ହେଇପାରିବେ। ସେ କହୁନଥିଲା କର୍ଣ୍ଣ ଭକ୍ତିନାଥ ଠାକୁର ଏଇଟା କର୍ଣ୍ଣ ଲାମ୍ପଟ୍ୟ, ଏଇଟା କର୍ଣ୍ଣ ଲାମ୍ପଟ୍ୟ କୁହାଯାଏ, କର୍ଣ୍ଣ ଲମ୍ପଟ ଜୁହାର ଲମ୍ପଟ ଯେମିତି କଣ ସେ ସବୁଆଡେ ବୁଲି ଖାଇବେ କର୍ଣ୍ଣ ଲମ୍ପଟ, ବିଭିନ୍ନ କଥା ଶୁଣିବେ କରିବେ କଣ, ବହୁତ ଶୁଣୁଛ କରୁଛ କଣ, ଏଟା କର୍ଣ୍ଣ ଲାମ୍ପଟ। ଆମକୁ ଆଚାର୍ଯ୍ୟ ସିଷ୍ଟମରେ ଯିବାକୁ ପଡିବ, ଜାଣିଛ ଆଣିଛ ଗୀତା ଆଣି ତଦ ବାଲ ଚରିତା ଆଣିଛ, ମହାପ୍ରଭୁ ଯେମିତି ଶିଖେଇଛନ୍ତି ତା ନଗାୟତ। ତେଣୁ ପ୍ରଥମ କଣ କରୁଥିଲେ ସ୍ୱର ଦ୍ୱାରା ସେବା କରୁଥିଲେ, ଦ୍ୱିତୀୟରେ ମୁଖ ଦ୍ୱାରା ନାମ କରୁଥିଲେ, ତାନ୍ ସ୍ମରନ୍ତି ଏଇ ଶ୍ଳୋକରେ ଆସିବ ତାନ୍ ସ୍ମରନ୍ତି ପୁଣି ମନ ଭିତରେ ସ୍ମରଣ କରୁଥିଲେ କାୟିକ ବାଚିକ ମାନସିକ ଯଶୋଦା। ନହେଲେ କୃଷ୍ଣ କେମିତି ଆସିବେ, ତିନିଟା ଅଙ୍ଗ ନ ମିଳିଲେ କୃଷ୍ଣ ଆସିବନି ତୁମ ପାଖକୁ, କୃଷ୍ଣ କାହିଁକି ମିଳିଲା, କୃଷ୍ଣଙ୍କର ନିଦ ଭାଙ୍ଗିଯିବ ନା ବର୍ତ୍ତମାନ କୃଷ୍ଣ ଉଠିବେ ନା, ଯଶୋଦା ମାତା ଦଧି ମନ୍ଥନ କରୁଛନ୍ତି ଉଠିଲୁ ଏଡ଼େ ବେଗି କାହିଁକି ରେ, ଯୋଉ ଉଠିଲୁ ଏଡ଼େ ବେଗି କାହିଁକି, କୃଷ୍ଣ କେବେ ଶୀଘ୍ର ଉଠନ୍ତିନି, ଏତେ ଶୀଘ୍ର ଉଠନ୍ତିନି, ସେଇଦିନ ଉଠିଲେ ଉଠିଲୁ ଏଡ଼େ ବେଗି କାହିଁକି ରେ, ଦଧି ମନ୍ଥାଇ ଦେବୁ ନାହିଁକି ରେ, କାହା ସଙ୍ଗେ ସଖାମାନଙ୍କ ସଙ୍ଗେ ବଣକୁ ଯିବୁ, ସେ ସବୁ ପଦ ମନର ଅଛି ସବୁ ବୁଲିଗଲେ ଦଧି ମନ୍ଥାଇ ଦେବୁ ନାହିଁ, ଆମେ ପଡ଼ୁଥିଲୁ ଉଠିଲୁ ଏଡ଼େ ବେଗି କାହିଁକି ରେ, ଏଇଟା ଏଇ 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 ଶ୍ଳୋକ ନା ଏଇ ଏଇ ଚରିତ୍ର ଭାଗବତରୁ ସେ ସବୁ ଲେଖିଛନ୍ତି, ବୈଷ୍ଣବ କବିମାନେ ଲେଖିଛନ୍ତି ନା, ଏତେ ଶୀଘ୍ର କାହିଁକି ଉଠିବୁ, କାହିଁକି ଉଠିବୁ ହେଲେ କୃଷ୍ଣ, କୃଷ୍ଣ ତୁମ ପାଖରେ ଆସିବେ, ତୁମ ପାଖରେ ଆବିର୍ଭାବ ହେବେ ଯେତେବେଳେ ଏଇ କାୟିକ ବାଚିକ ମାନସିକ ତିନିଟା ଜିନିଷ ତୁମର ଶରୀର ଦ୍ୱାରା ସେବା କରିବ, ମୁଖ ଦ୍ୱାରା ବଚନ, ମୁଖ ଦ୍ୱାରା କୃଷ୍ଣଙ୍କର ନାମ କରିବ ବା ବଚନ ଦ୍ୱାରା କୃଷ୍ଣଙ୍କର ନାମ କଥା, ଆଉ ମନରେ କୃଷ୍ଣଙ୍କର ଚିନ୍ତନ ସ୍ମରଣ, ସେତେବେଳେ କୃଷ୍ଣ ତୁମ ପାଖକୁ ଆସିବେ। ତୁମେ କୃଷ୍ଣ ପାଖକୁ ଆଉ ଯିବା ପାଇଁ ଚେଷ୍ଟା, କୃଷ୍ଣ ତୁମକୁ ତୁମ ପାଖକୁ ଚାଲିଆସିବେ, କୃଷ୍ଣ ସ୍ୱୟଂ ଉଠି ପଡ଼ିଲେ ଆସିବେ। କାଲିକି ଆମେ ଶୁଣିବେ ହରେ କୃଷ୍ଣ ଯେ ଗ୍ରନ୍ଥରା ଶ୍ରୀମଦ ଭାଗବତ ମୁଖି ଯାଏ ଶ୍ରୀଲ ପ୍ରଭୁପାଦ ଗୁରୁଦେବ ଖିଚେ ନିତାଇ ଗୌର ପ୍ରେମାନନ୍ଦେ ହରି ହରି ହରେ କୃଷ୍ଣ।